આજે મહાપ્રભુંકર પ્રિય પાર્ષદ ષડ્ગોસ્વામીમાનଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କୁ ପ୍ରୟୋଜନ ଆଚାର୍ଯ୍ୟ କୁହାଯାଏ, ଶ୍ରୀ ରଘୁନାଥ ଦାସ ଗୋସ୍ୱାମୀଙ୍କର ଆଜି ଗୋଟେ ବଡ଼ ଉତ୍ସବ ଯାହାକୁ ଦଣ୍ଡ ଉତ୍ସବ କୁହାଯାଏ ବା ଚୂଡ଼ା ଦଧି ଉତ୍ସବ ବୋଲି କୁହାଯାଏ। ସେମାନେ ଭଗବାନଙ୍କର ନିତ୍ୟ ପାର୍ଷଦ ଗୋସ୍ୱାମୀଗଣ, ଯେଉଁମାନେ ଭଗବାନଙ୍କର ନିତ୍ୟ ପାର୍ଷଦଗଣ, ମହାପ୍ରଭୁ ବରଙ୍ଗର ସଙ୍ଗୀଗଣେ ନିତ୍ୟ ସିଦ୍ଧ କରିବା, ଶୁଣିଶୁ ନିତ୍ୟ ସିଦ୍ଧ, କିନ୍ତୁ ସେମାନେ ଏ ଜଗତରେ ଜ୍ଞାନ ବୈରାଗ୍ୟ ଭକ୍ତିକି ଶିଖେଇବେ। ଶାସ୍ତ୍ରରେ ଜ୍ଞାନ କ'ଣ ଲେଖା ଅଛନ୍ତି, ବୈରାଗ୍ୟ କ'ଣ ଲେଖା ଅଛନ୍ତି, ଭକ୍ତି କ'ଣ ଲେଖା ଅଛନ୍ତି, କିନ୍ତୁ ଜ୍ଞାନ କ'ଣ, ବୈରାଗ୍ୟ କ'ଣ, ଭକ୍ତି କ'ଣ ପଢ଼ିଲେ ଜଣେ ବ୍ୟକ୍ତି କରିପାରିବେନି, ତାଙ୍କୁ କରିକି ଶିଖିବାକୁ ପଡ଼ିବ, ତାଙ୍କର ଆଦର୍ଶକୁ ଦେଖିବାକୁ ପଡ଼ିବ, କେମିତି ବୈରାଗ୍ୟ, କେମିତି ଜ୍ଞାନ, କିଭଳି ଭକ୍ତି, କିଭଳି ଭକ୍ତି କରିବାକୁ ପଡ଼େ। ଯେମିତି ଭଗବାନଙ୍କୁ ଶିଖିବା ଆସିଲେ ଗୌରାଙ୍ଗ ମହାପ୍ରଭୁଙ୍କର ଭକ୍ତି ଶିଖେଇଲେ, ତାଙ୍କର ସବୁଠୁ ବଡ଼ ଥିଲା ବୈରାଗ୍ୟ। ଯଦି ସେ ପ୍ରୟୋଜନ ଆଚାର୍ଯ୍ୟ ଥିଲେ ରଘୁନାଥଙ୍କ ନିକଟରୁ ଆମେ ବୈରାଗ୍ୟ ଶିକ୍ଷା କରିବା। ତାଙ୍କର ସ୍ୱରୂପ ସ୍ଥିତି ବା ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାରେ ସେ ରତି ମଞ୍ଜରୀ, କିଏ କୁହନ୍ତି ରସ ମଞ୍ଜରୀ, କିଏ କୁହନ୍ତି ଭାନୁମତି, ଭଗବାନଙ୍କର ସମସ୍ତ ପାର୍ଷଦମାନେ ଆସିଥିଲେ। ଗୌର ଲୀଳାରେ ହେଉଛି ବିଶେଷତା, ସେଠି ପୁରୁଷ ଶରୀର ସଖୀ ମଞ୍ଜରୀ ମାନେ ସେଠି ପୁରୁଷ ଶରୀର ଧରିକି ଆସନ୍ତି। ଯଦିଓ ଶରୀରରେ ଆମର ପୁରୁଷ ନାରୀ ଅଭିମାନ ରହୁଛି ବୋଲି ନାରୀ ଶବ୍ଦକୁ ନାରୀ କୁହାଯାଉଛି, ପୁରୁଷକୁ ପୁରୁଷ କୁହାଯାଉଛି, କିନ୍ତୁ ଗୌର ଲୀଳାରେ ପ୍ରାଧାନ୍ୟ ହେଉଛି ଏଇଟା। ତେଣୁ ରଘୁନାଥ ବାଲ୍ୟକାଳରେ ତାଙ୍କର ହିରଣ୍ୟ ମଜୁମଦାର, ଗୋବନ୍ଧର ଗୋବର୍ଦ୍ଧନ ମଜୁମଦାର ଦୁଇ ବାପା, ତାଙ୍କର ସନାପାଙ୍କର ପୁଅ ହିଁ ନଥିଲେ, ଦୁଇ ବାପାଙ୍କର ଗୋଟିଏ ପୁଅ ମୁଲକପୋତି, ବେଙ୍ଗଲରେ ଯାହାକୁ ମୁଲକପୋତି କୁହାଯାଏ, ଆମର ଓଡ଼ିଆରେ ଯେଉଁଟା ଜମିଦାର କୁହାଯାଏ, ଜମିଦାରର ପୁଅ ଥିଲେ। ଆଉ ଜମିଦାର ମାନଙ୍କର ଯେଉଁ ସେମାନେ ଗୋଟେ ରାଜାର ଅଧୀନ ରୁହନ୍ତି, ଆଉ ଯାହା ସବୁ କର ଆଦାୟ ହେଉଥିଲା ଆଗରୁ ସେ କର ଗୁଡ଼ିକ ନେଇକି ରାଜାଙ୍କୁ ଦେବେ, ରାଜା ତାଙ୍କର ପରସେଣ୍ଟେଜ କିଛି ଦେଉଥିଲେ। ତାଙ୍କ ବାପାଙ୍କର ବାର୍ଷିକ 10,000 ସ୍ୱର୍ଣ୍ଣ ମୁଦ୍ରା, ସେତେବେଳେ ସବୁ ସ୍ୱର୍ଣ୍ଣ ମୁଦ୍ରା, ଗୋଲ୍ଡ କଏନ୍, ରୌପ୍ୟ ମୁଦ୍ରା ଥିଲା, ସ୍ୱର୍ଣ୍ଣ ମୁଦ୍ରା ଥିଲା, 10,000 ବାର୍ଷିକ, 10,000 ସ୍ୱର୍ଣ୍ଣ ମୁଦ୍ରା ହେଉଛି ବାର୍ଷିକ ଆୟ। ଆଉ ଦୁଇ ବାପରେ ଗୋଟିଏ ପୁତ୍ର, ବାପା ହେଉଛନ୍ତି ବୈଷ୍ଣବ, ଯଦୁରଞ୍ଜନ ଆଚାର୍ଯ୍ୟ ହେଉଛନ୍ତି ତାଙ୍କର କୁଳଗୁରୁ, ବଳରାମ ଦାସ ହେଲେ କୁଳ ପୁରୋହିତ। ଭକ୍ତିର ଯାହା ଆମେ ଗୀତାରେ ପଢ଼ୁଛେ ନା, ଯାହାକୁ ସାକ୍ଷାତ କୃପାଟା ହେଇନି, ସେ କର୍ମ ଅଧିକାର ହେଇକି, ନିଷ୍କାମ କର୍ମ ହେଇକି ସେ କୃପାଟା ସାଧୁଗୁରୁଙ୍କ ପାଖରୁ ପାଇବ, ଚିତ୍ତ ନିର୍ମଳ କରି ଭଜନ କରି ସାଧୁଗୁରୁଙ୍କର ସେବା କରି ସେ ସାଧୁଗୁରୁଙ୍କ କତିରୁ କୃପାଟା ପାଏ। ସେ କ'ଣ କରେ, ତାକୁ ଡାଇରେକ୍ଟ କୃପାଟା ମିଳେନି, ତେଣୁ ନିଷ୍କାମ କର୍ମ ଭଗବାନଙ୍କର ପାଇଁ କରିକି ସାଧୁଗୁରୁ ଆନୁଗତ୍ୟରେ କରିକି ସେ ସାଧୁଗୁରୁଙ୍କର କୃପାଟା ସେ ପାଇବ, ସେଇଟା ଭକ୍ତିଲତାର କାରଣ ହବ। କିନ୍ତୁ ରଘୁନାଥଙ୍କୁ ବାଲ୍ୟକାଳରୁ ଏ କୃପାଟା ମିଳିଥିଲା। ତେଣୁ ହରିଦାସ ଠାକୁର ଯେତେବେଳେ ବେନାପଲ୍ଲୀରେ ବେଶ୍ୟାକୁ, କାହାକୁ ବେଶ୍ୟାକୁ ତ ଭକ୍ତ କଲେ, ଭକ୍ତ କରି ତାକୁ ଦେଇ ଦେଇ ଆଶ୍ରମଟାକୁ ଦେଇଦେଇକି ପଳାଇଲେ। ଆଶ୍ରମ ମାନେ ତାଙ୍କର ତ କୁଟିଆ କୁଡ଼ିଆ ଥିଲା, ସେ ଯେଉଁ କୁମ୍ଫାରେ ବସିକି ଭଜନ କରୁଥିଲେ ତାଙ୍କୁ ଦେଇଦେଲେ, ସେ ରହିବ କେଉଁଠି, ସେମାନେ ତାଙ୍କୁ ଆଉ ତ ଆଗରୁ ତ କେଉଁଠି ମାତାଜୀମାନଙ୍କୁ, ମାତାଜୀମାନଙ୍କୁ ମଠ ରହିବେ ବ୍ୟବସ୍ଥା ଆମର ସମ୍ପ୍ରଦାୟରେ ନାହିଁ, ସେମାନେ ସବୁବେଳେ ଘରେ ରହୁଥିଲେ, ତାଙ୍କର ବାପା ମା ଅଧୀନ ରହୁଥିଲେ। ଆଉ ଇଏ ତ ପୁଣି ସମାଜରେ, ଇଏ ଯେତେ ବଡ଼ ଭକ୍ତ ହେଲେ ସମାଜର ଲୋକ କ'ଣ ମାନିବେ ତ, ସେ କହିଲେ ମୁଁ ତ ଭକ୍ତ ହେଇଗଲି, ମୁଁ ତ ନାମ କରିବି, ରହିବୁ କେଉଁଠି, ମୋତେ ଲୋକ ତ ସମାଜ ଭିତରେ ରଖିବେନି। ହରିଦାସ ଏତେ କାରଣିକ ଥିଲେ, ତାଙ୍କୁ ଦେଇଦେଲେ, କହିଲେ ତୁମେ ଏଇ ଜାଗାରେ ରୁହ, କାରଣ ତୁମକୁ ତ କେହି ଜାଗା ଦେବେନି, ତୁମେ ଯେତେ ବଡ଼ ଭକ୍ତ ହେଲେ ଲୋକ କ'ଣ ମାନେ, ତୁମକୁ ଲୋକ ଜାଣନ୍ତି ତୁମେ ଗୋଟେ ଚରିତ୍ରହୀନ, ବେଶୀ ବୋଲି ତୁମେ ପରିଚିତ ଅଛ ନା, ଲୋକ ତୁମକୁ ଗ୍ରହଣ କରିବେନି, ତୁମେ ଯାଅ, ତୁମେ ମୁଁ ଯାଉଛି, ତୁମେ ଏଠୁ ରୁହ। ତାଙ୍କୁ ଦେଇଦେଲେ, ତାଙ୍କୁ ଦେଇଦେଇକି ପଳେଇଗଲେ। ପଳେଇଗଲା ପରେ ସେ ବଳରାମ ଆଚାର୍ଯ୍ୟଙ୍କର ଯେ କୁଳପୁରୋହିତ, ରଘୁନାଥଙ୍କର କୁଳପୁରୋହିତଙ୍କ ଘରେ ରହୁଥିଲେ, ସେଇଥିରେ କିଛି ଦିନ ଅବସ୍ଥାନ କରୁଥିଲେ, କିଏ ହରିଦାସ ଠାକୁର, ଯେହେତୁ ସେତେବେଳେ 9-10 ବର୍ଷର ବାଳକ ହେଉଛନ୍ତି କିଏ ରଘୁନାଥ, ତେଣୁ ରଘୁନାଥ ଗୋସ୍ୱାମୀ କ'ଣ କରୁଥିଲେ, ବାପାଙ୍କ ସାଙ୍ଗରେ ଯାଉଥିଲେ, ପୁରୋହିତ ଘରକୁ ଯାଆନ୍ତି, ସବୁ ପୁରୋହିତ ଘରୁ ଯାଉଛନ୍ତି, ସେତେବେଳେ ରଘୁନାଥଙ୍କର ଦର୍ଶନ ହେଇଛି କାହାର ହରିଦାସ ଠାକୁରଙ୍କର ବାଲ୍ୟକାଳରୁ ସେ କୃପାଟା ପାଇଥିଲେ। ସେ ତ ଭଗବାନଙ୍କ ନିତ୍ୟ ପରିଷଦ କିନ୍ତୁ ସାଧକର ଗୋଟେ କ୍ରମ ଭଙ୍ଗୀଟାକୁ ଦେଖାଉଛନ୍ତି ସାଧକମାନେ କେମିତି ସାଧନା ସ୍ତରରେ ପ୍ରେମ ପ୍ରାପ୍ତିଟା ହୁଅନ୍ତି। ଗୋଷ୍ଠୀମାନେ ସମସ୍ତେ ତାଙ୍କର ଅନ୍ତରରେ ସେମାନେ ନିତ୍ୟ ସିଦ୍ଧ ସବୁ କିନ୍ତୁ ଯେଉଁ କ୍ରମଟା ସାଧକମାନଙ୍କର ସାଧନାର କ୍ରମ କୃପାର କ୍ରମ ସବୁଗୁଡ଼ା ସେ ଆଚରଣ କରିକି ଦେଖାଇଛନ୍ତି। ସେଇ କୃପା ହୋଇଲେ ଚୈତନ୍ୟ ସେଇ କୃପା ହୋଇଲେ ଚୈତନ୍ୟ ପାଇତେ ହରିଦାସର କୃପା ହୋଇଲ ବାଲ୍ୟକାଳ ହୋଇତେ ହରିଦାସ ଠାକୁର ତାଙ୍କୁ ବାଲ୍ୟକାଳରୁ କୃପା କରିଛନ୍ତି ସେଇ କୃପାଟା ତାଙ୍କ କାରଣ ହେଇଗଲେ ସାଧୁ ତାଙ୍କୁ ଜଣେ ଭଲ ପାଇଯାଇଛନ୍ତି। କାରଣ ସେ ତ ଆମ ଭଳି ସାଧାରଣ ସେ ଜଣେ ଅତ୍ୟନ୍ତ ଭଗବାନଙ୍କ ନିତ୍ୟ ପାର୍ଷଦ ସେ କୃପା କରିଦେଲେ ବାଲ୍ୟକାଳରେ ସେ ବିଜଟା ଭକ୍ତିଟା ରହିଛି ସାଧୁର କୃପାଟା। ଆଉ ଯେମିତି ଆମର ପ୍ରହଲ୍ଲାଦ ମହାରାଜଙ୍କ ଚରିତ୍ର କହୁଛନ୍ତି ସେ କଥା ବଳି ମହାରାଜଙ୍କ ଚରିତ୍ର ପ୍ରହ୍ଲାଦଙ୍କର କୃପାଟା ବଳିଙ୍କ ଉପରେ ଥିଲା ସେ କୃପାଟା କାରଣ ହେଇଗଲା ଆକର୍ଷଣ ହେଇଗଲା ବାମନ ଦେବଙ୍କର ବାମନ ଦେବ ଆସିକି ପହଞ୍ଚିଲେ ପୂର୍ଣ୍ଣ କୃପା ସେ ପ୍ରାପ୍ତ ହେଲେ ହରିଦାସ ଠାକୁରଙ୍କର କୃପା ପ୍ରାପ୍ତ ହେଇଛନ୍ତି। ତାପରେ ତ ଭଗବାନଙ୍କର ଭକ୍ତର କୃପା ଏଟା ହେଲା ବୈରାଗ୍ୟ ଆସେ ବୈରାଗ୍ୟ ରଖା ନୁହେଁ ଯେ କେବଳ ଗୋଟେ ଯେମିତି ସାଧାରଣ ବାହ୍ୟର ବୈରାଗ୍ୟ ଛିଡ଼ା ବସ୍ତ୍ର ପିନ୍ଧିବା କେଶକୁ ସବୁ ଲମ୍ବା ଲମ୍ବା କେଶ କରିବା ମହିଳା ବସ୍ତ୍ର ପିନ୍ଧିବା ବୈରାଗ୍ୟର ଅର୍ଥ ହେଉଛି କୃଷ୍ଣ ପ୍ରୀତି ଛଡ଼ା କୃଷ୍ଣ ସୁଖ ଛଡ଼ା ଆଉ କିଛି ଭଲ ଲାଗିବନି ଗୋଟେ ଜୀବ ଭିତରେ ଏ ଜିନିଷଟା ନାହିଁ। ବୈରାଗ୍ୟଟା କେତେ କଷ୍ଟ ରଘୁନାଥଙ୍କ ଚରିତ୍ରରୁ ଜଣାପଡ଼େ ସଂସାର ବୈରାଗ୍ୟ ହେଇଯାଏ କିନ୍ତୁ ଭକ୍ତିରେ ପ୍ରବେଶ କଲେ ଆଉ ବୈରାଗ୍ୟ ଆସିବନି। ସଂସାର ଯେଉଁ ବୈରାଗ୍ୟ ଥିଲା ଭକ୍ତିକି ଚଲେଇଲେ ଆଉ ସେ ବୈରାଗ୍ୟ ଆସିବନି କାରଣ ଭକ୍ତି ଆସିଗଲେ ମାନେ ତୁମର ସବୁ ବ୍ୟବସ୍ଥା ଅଛି ଏଠି ସବୁ ବ୍ୟବସ୍ଥା ଜଣେ ସାଧୁ ହେଇଗଲା ମାନେ ତାକୁ ମାନ ସମ୍ମାନକୁ ତ ଆରମ୍ଭ କରି ସବୁ ଜିନିଷ ମିଳିଯିବ ଆଉ ତାର ବୈରାଗ୍ୟ କେଉଁଟା ଆସିବ କିନ୍ତୁ ଯେଉଁ ସ୍ୱାଭାବିକ ବୈରାଗ୍ୟ ବୈରାଗ୍ୟ ବିଭିନ୍ନ ପ୍ରକାର ଅଛି ନା ଗୋଟେ ଅସ୍ଥି ରହିଛି ଜଣେ ବୈରାଗ୍ୟ ଗୋଟେ କିଛି ଅସୁବିଧା ହେଇଗଲା ସେଟା ବୈରାଗ୍ୟ ହେଇଗଲା ଭଲ ସେଟା ଭାଗ୍ୟ ଅଛି କିନ୍ତୁ ତୁମେ ଅସ୍ଥିର ବୈରାଗ୍ୟ ହେଇକି ଆସ ଚଞ୍ଚଳ ବୈରାଗ୍ୟ ଆସ କି ଯେଉଁ ବୈରାଗ୍ୟ ତୁମର ଫଲକ ବୈରାଗ୍ୟ ଥାଉ କି ଶ୍ମଶାନ ବୈରାଗ୍ୟ ଥାଉ ଯେଉଁ ବୈରାଗ୍ୟ ଥାଉ ସାଧୁ କୃପା ପ୍ରାପ୍ତ ହେଇକି ତୁମକୁ ଯୁକ୍ତ ବୈରାଗ୍ୟ ସ୍ଥିତିକି ଆସିବାକୁ ପଡିବ ପ୍ରକୃତ ବୈରାଗ୍ୟ ସ୍ଥିତିକି ଆସିବାକୁ ପଡିବ। ବୈରାଗ୍ୟଟା କେତେ କଷ୍ଟ ଜୀବନର ଶେଷ ପର୍ଯ୍ୟନ୍ତ ରଘୁନାଥ ରାଜା ଘରର ଛୁଆ ଜଣେ ମୂଲକପତିର ପୁତ୍ର ସେ ଦିବାପର ଗୋଟିଏ ପୁତ୍ର 10,000 ବାର୍ଷିକ ସ୍ୱର୍ଣ୍ଣ ମୁଦ୍ରା ହେଉଛି ତାଙ୍କର ଆୟ କିନ୍ତୁ ମହାପ୍ରଭୁଙ୍କର ପାର୍ଷଦଙ୍କର କୃପା ପାଇଯାଇଛନ୍ତି। ବାଲ୍ୟକାଳରୁ ଏଇ କୃପାଟା ମିଳେ ସେମାନେ ପିଲାମାନଙ୍କୁ ସବୁ ଧରିକି ଯାଆନ୍ତି ମଠ ମନ୍ଦିରକୁ ବାବାଙ୍କୁ ପ୍ରଣାମ ଆରେ ସେ ଛୋଟ ପିଲା ଏବେ କି ଜାଣିନି କିନ୍ତୁ ତାର ଭବିଷ୍ୟତରେ ଯେଉଁଦିନ ସେଟା କାମ ଦେବ କାରଣ ବାଳକମାନଙ୍କର ଅନ୍ତଃ ହେଲା ନିର୍ମଳ ଆଉ ସାଧୁମାନେ ହେଲେ ନିର୍ମଳ ଅନ୍ତଃକରଣ ଜଣେ ସରଳ ଲୋକ ଭଲ ପାଆନ୍ତି ଛୁଆଙ୍କୁ ସେଥିପାଇଁ ସବୁ ନେଇକି ଯାଆନ୍ତି ମଠ ଆଉ ଏଇ ତ ଛୋଟ 8-9 ବର୍ଷ ରହିଛନ୍ତି ତାଙ୍କୁ ନେଇକି ଯାଇଥିଲେ ରଘୁନାଥଙ୍କ କତିକି ରଘୁନାଥ ରହୁଛନ୍ତି କୁଳପୁରୋହିତଙ୍କ ଘରେ ବଳରାମାଚାର୍ଯ୍ୟଙ୍କ ଘରେ ଏ ହରିଦାସ ଠାକୁର ରଘୁନାଥ ଯେତେବେଳେ ଯାଇଥିଲେ ହରିଦାସ ଠାକୁର ତାଙ୍କୁ କୃପା କରିଛନ୍ତି। ଏଇ କୃପାର କାରଣ ହେଇଗଲା ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଇକି ଆସିଲେ କାଟୁଆରେ ସନ୍ନ୍ୟାସ ନେଲେ ଶାନ୍ତିପୁରକୁ ପଳେଇ ଆସିଲେ ତାଙ୍କୁ ନିତ୍ୟାନନ୍ଦପୁରରୁ ଚାଲାକ କରିକି ନେଇ ଆସିଲେ ଗଙ୍ଗାକୁ ଯମୁନା କହିକି କହିଲେ ଆମେ ବୃନ୍ଦାବନ ଯିବା ଗଙ୍ଗାକୁ ଯମୁନା କରି ପାର କରି ନେଇ ଆସିଲେ ହେଲେ ଶାନ୍ତିପୁରରେ ଅଦ୍ୱୈତାଚାର୍ଯ୍ୟଙ୍କ ଘରେ ରହୁଥିଲେ ରଘୁନାଥଙ୍କର ବାପା ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟଙ୍କୁ ଭାରି ଉପାସନା କରନ୍ତି ତେଣୁ ରଘୁନାଥ ହିରଣ୍ୟ ମଜୁମଦାର ଗୋବର୍ଦ୍ଧନ ମଜୁମଦାର ଦୁଇ ଜଣ ଭଲ ପାଆନ୍ତି କାହାକୁ ତାଙ୍କୁ ବହୁତ ଭଲ ପାଆନ୍ତି ଅଦ୍ୱୈତାଚାର୍ଯ୍ୟ ତେଣୁ ଅଦ୍ୱୈତାଚାର୍ଯ୍ୟ ଖବର ଦେଇଦେଲେ ଯେ ମହାପ୍ରଭୁ ଆସିଛନ୍ତି ବୋଲି ରଘୁନାଥ ସେତେବେଳେ ଛୋଟ ପିଲା ମାନେ ଏତେ ବୟସ ହେଇଗଲାଣି 10-12 ବର୍ଷ ହେଲାଣି ସେତେବେଳୁ ସେ ବାହାରୁଛନ୍ତି ବାପାଙ୍କ ସାଙ୍ଗରେ ଯାଇଛନ୍ତି ଏବଂ ମହାପ୍ରଭୁଙ୍କର ସେ ମୁଣ୍ଡିତ ମାନେ ଯେଉଁ ସନ୍ନ୍ୟାସ ବେଶ ମୁଣ୍ଡିତ କେଶ ହେଇଛନ୍ତି ମହାପ୍ରଭୁ ତ ତାଙ୍କର କେଶ ଅଲଗା ଥିଲା ନା ଚାକ୍ଷର ଚିଙ୍କୁର କେଶ ମାନେ କ'ଣ କହିଲେ କେଶ ଆଉ ଦେଖିବାକୁ ମିଳୁନି ତାଙ୍କୁ ମେସିନ୍ ତିଆରି କରିପାରିବେନି ଆଗରୁ ସେ ଯେଉଁ ମହାପ୍ରଭୁଙ୍କର ଯେଉଁ ସୁନ୍ଦର କେଶ ଲାବଣ୍ୟ ଆଉ ତପ୍ତକାଞ୍ଚନ ବର୍ଣ୍ଣ ଭାବ ତ ସୁନ୍ଦର ରୂପ ରୂପ କ'ଣ ଅଛି ସ୍ୱୟଂ ଭଗବାନ ଦାଦା ଭାବ ଧରିକି ଆସିଥିଲେ ତେଣୁ କେଶ କାଟିଦେଲେ ଭକ୍ତ ଯେତେବେଳେ ମୁଣ୍ଡିତ ହେଇଗଲେ ଲୋକଙ୍କର ଭକ୍ତମାନଙ୍କର ଦୁଃଖ ହେଲା ଗୋଟେ ଦୋଷ ଦୁଃଖ ହେଇଗଲା କ'ଣ ନା ଏତେ ସୁନ୍ଦର କେଶ ଥିଲା କିନ୍ତୁ ଭାବକୁ ଦେଖିକି ଆହୁରି ଭକ୍ତଙ୍କର ଦୁଃଖ ଚାଲିଗଲା। କେଶ ଥିଲାବେଳେ ଗୋଟେ ସୁନ୍ଦର, ବର୍ତ୍ତମାନ ମୁଣ୍ଡିତ ହେଇଗଲା ପରେ ଯୋଉ ଭାବ ଆସିଛି ତାକୁ ଦେଖିକି ବହୁତ ସୁନ୍ଦର ସନ୍ନ୍ୟାସ ବେଶରେ ରହିଛନ୍ତି, ଗରିକ ବସ୍ତ୍ର ଧାରଣ କରିଛନ୍ତି, ସବୁବେଳେ ଆଖି ତାଙ୍କର ଛଳ ଛଳ, ହୃଦୟରେ ସବୁବେଳେ ଗୋଟେ ବିରହ ବେଦନାରେ ଗୋଟେ ଛଳ ଛଳ, ଗୋଟେ ସବୁବେଳେ ପ୍ରାପ୍ତିର ଆଶା, ଜୀବନରେ ଗୋଟେ ଅଭାବ ବୋଧ କରିବା, ଭଗବାନଙ୍କ ଭକ୍ତିର ଅଭାବ ବୋଧ କରିବା ସହଜ ଭାଗ୍ୟ ନୁହେଁ, ସବୁବେଳେ ତାଙ୍କର ଆଖି ଛଳ ଛଳ। ତେଣୁ ଭକ୍ତମାନଙ୍କର କେଶ ମୁଣ୍ଡନ ଦେଖିକି ଦୁଃଖ ହଉଥିଲା, କିନ୍ତୁ କେଶ ମୁଣ୍ଡନ ଦେଖିକି ଦୁଃଖ ହଉଥିଲା, କିନ୍ତୁ ଭାବ ଦେଖିକି ଆନନ୍ଦ ଲାଗୁଥିଲା। ରଘୁନାଥ ସେଇଠି ଦେଖିଲେ, ସେଠି ତ ରଘୁନାଥ ଦେଖିଦେଲେ ରଘୁନାଥଙ୍କର ବୈରେ, କାରଣ ରଘୁନାଥ ଶୁଣିଦେଲେ ଯେ ମହାପ୍ରଭୁ ପଳେଇଛି ନୀଳାଚଳ, ସେ ଚାହୁଁଥିଲେ କାରଣ ରଘୁନାଥ କୃପା, ହରିଦାସ ଠାକୁର କୃପା କରିଛନ୍ତି ନା, କୃପାର ଏଇଟା ହଉଛି କାର୍ଯ୍ୟ, ଭଗବାନଙ୍କର ଭକ୍ତମାନେ ଯାହା କୃପା କରିବେ ତା କତିରେ ତିନିଟା ଜିନିଷ ଆସି ପହଞ୍ଚିବ, ଭକ୍ତି ତ ହବ, ଜ୍ଞାନ ବୈରାଗ ସ୍ୱାଭାବିକ ଭାବରେ ଭକ୍ତିର ଅଙ୍ଗ ରୂପରେ ଆସିଯିବ, ବ୍ୟଭିଚାର ଦେଖାଯିବନି, ଯେଉଁଟା ଭଗବାନଙ୍କର ଭକ୍ତ କୃପା ପାଇଥିବ ତାର ପୁଣି ବୈରାଗ୍ୟ ନଥିବ, ସେ ଭୋଗୀ ହେଇଥିବ, ଏଇଟା କେବେ ସମ୍ଭବ ହବନି, ବା ତାର ଗୋଟେ ଆତ୍ମବିଷୟକ ଜ୍ଞାନ ଭଗବତ ବିଷୟକ ଜ୍ଞାନ ନଥିବ, ସେ ବଡ଼ ପଣ୍ଡିତ ନ ହେଇପାରେ, କିନ୍ତୁ ଆତ୍ମାନୁଭବ ଆସିବ, କାରଣ ଏଇଟା କୃପାର ଫଳ, ସେଲ୍ଫ ରିଲେସନ ଆସିବ। ରଘୁନାଥ ତେବେ ଦର୍ଶନ କଲେ ମହାପ୍ରଭୁଙ୍କୁ, ମହାପ୍ରଭୁଙ୍କର ମୁଣ୍ଡିତ କେଶ ସବୁବେଳେ ଭାବରେ ରୁହନ୍ତି, ଭକ୍ତ ଯଦିଓ ବାର୍ତ୍ତାଳାପ କରୁଛନ୍ତି ତ ହୃଦୟରେ ଗୋଟେ ଖେଦ, ଅଭାବୀ ଲୋକ ଗୋଟେ କଥା ଯେତେ କଥା କହୁ, ଯେତେ ହସୁ ଯେତେ କାନ୍ଦୁ, ଗୋଟେ ଅଭାବୀ ଲୋକ ତାକୁ ଦେଖିଦେଲେ ତୁମେ ଜାଣିବ ୟାର ଭିତରେ କିଛି ଗୋଟେ ଅଭାବ ରହିଛି, ମନ ଭିତରେ ଗୋଟେ ଅଭାବ ବୋଧ ହବା, ସେ ଖାଇବେ ପିଇବେ ଚାଲିବେ ସବୁ ପଇସା ଟଙ୍କା ପଇସା ସବୁ ଥିବ, ଏ ଫ୍ଲାଇଟ୍ରେ କେଡ଼େ କେତେ ଲୋକ ଆସୁଛନ୍ତି ଯାଉଛନ୍ତି, ଦେଖିଦେଲେ ଜଣାପଡ଼େ ଏଇଟା ଅଭାବୀ ଲୋକଟା, ୟାର ଗୋଟେ ଭିତରେ କ'ଣ ଅଛି, ସାଧାରଣ ଭାବ ରହିଲେ ମନ କେତେ ଦୁଃଖ ରହୁଛି, ଆସିଏ ତ ଭଗବାନଙ୍କୁ ପାଇବାର, ପ୍ରଭୁଙ୍କୁ ପାଇବାର ଯୋଉ ବ୍ୟାକୁଳ ତାଙ୍କ ଅନ୍ତ ବିଷୟ ଆଧା ଭାବ ଧରିକି ଆସି, ରଘୁନାଥ ଜାଣିପାରୁଥିଲେ, ରଘୁନାଥଙ୍କର କୃପାଟା ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର କୃପା ଦୃଷ୍ଟିଟା ରଘୁନାଥଙ୍କ ଉପରେ ପଡ଼ିଲା, ରଘୁନାଥର ବାଚାଳ ହେଲେ, ମହାପ୍ରଭୁ ସନ୍ନ୍ୟାସ ନେଇ ପଳେଇଗଲା ପରେ ମହାପ୍ରଭୁ ଶାନ୍ତି ଶାନ୍ତିପୁରରେ ତଳେ ନୀଳାଚଳ ପଳେଇଗଲେ, ବାପାଙ୍କ ସାଙ୍ଗରେ ପଳେଇ ଆସିଲେ କିଏ, ରଘୁନାଥ, କିନ୍ତୁ ଘରେ ଆସିକି ବାବୁଳା ହେଲେ, ଘରେ ଆସିକି ସୁପ୍ର ବାତୁଳା ହେଲେ, ଆଉ ଘରେ ଯେତେବେଳେ ବାତୁଳ ହଉଥାନ୍ତି ନା ଶାନ୍ତିପୁରକୁ ଗଲେ, ତା ପୂର୍ବରୁ ତାଙ୍କ ବାତୁଳତା ଆସିଲାଣି, ଚେତନ ମହାପ୍ରଭୁଙ୍କର ବିଷୟ ଯେଉଁ ବର୍ଣ୍ଣନାଟା ସବୁ ଶ୍ରବଣ କରୁଥିଲେ ଭକ୍ତମାନଙ୍କ ପାଖରୁ, ବାପା ନେଇଗଲେ ମହାପ୍ରଭୁଙ୍କ ପାଖକୁ, ନାଇଁ ସେ ବାପା ଯାଇନାହାନ୍ତି, ସେ ନିଜେ ଗଲେ, ଓ ମୁଁ ଭୁଲ କହୁଛି, ଅଦ୍ୱୈତାଚାର୍ଯ୍ୟଙ୍କର ମୁଁ ଯାଇଥିଲି ଦର୍ଶନ କରିବା ପାଇଁ, ଅଦ୍ୱୈତାଚାର୍ଯ୍ୟଙ୍କୁ ତୁ ଦର୍ଶନ କରିକି ଆସିଲା ପରେ ପ୍ରକୃତ ଠିକ୍ ଅଛି, ବାବୁଳା ଭାତୁଳ ଭଳିଆ ହଉଥିଲେ କିଏ ରଘୁନାଥ, ତାପରେ ମହାପ୍ରଭୁ କ'ଣ କଲେ ପୁରୀ ପଳେଇ ଆସିଲେ, ଏ ମହାପ୍ରଭୁ ପୁରୀ ଆସିଲେ, ପୁରୀରୁ ପୁଣି ଆସିଲେ କେଉଁ ବୃନ୍ଦାବନ ଯିବା ପାଇଁ, ପୁଣି ଆସିଲେ ନା, ଆସିକି ପୁଣି ବୃନ୍ଦାବନ ଯିବା ପାଇଁ ସେ ପଥରେ ଗଲେ, ପ୍ରଥମେ ସନ୍ନ୍ୟାସୀ ନେଲେ କାଟୁଆରେ, ନବଦ୍ୱୀପରୁ ଗଲେ କାଟୁଆ, କାଟୁଆରୁ ସାଙ୍ଗେ ସାଙ୍ଗେ ସନ୍ନ୍ୟାସୀ ନେଇକି ଆସିଲେ ଶାନ୍ତିପୁର, ସେଇଠି ରଘୁନାଥ ଦର୍ଶନ କରିଥିଲେ, ସେଇଠି ମହାପ୍ରଭୁ ଦର୍ଶନ କରି ତାଙ୍କ ବୈରାଗ୍ୟ ଆସିଗଲେ, ସେଠି ପଳେଇ ଆସିଲା ପରେ ଘରେ ଆସିକି ଖାଲି ବାତୁଳ ହେଲେ, ଯେତେ ପିତା ମାତା ତାଙ୍କୁ ସମ୍ଭାଳି ପାରନ୍ତିନି, 11 ଜଣ ତାଙ୍କୁ ଜଗିକି ବସନ୍ତି, ବାପାର କ'ଣ ଭାବ ଅଛି, 6 ଜଣ ସିପାହୀ ରୁହନ୍ତି, 6, 4, 10, 1, 4 ଜଣ ସେବକ, ଜଣେ ବ୍ରାହ୍ମଣ, 6 ଜଣ ସିପାହୀ, ମାନେ କ'ଣ କହୁଛନ୍ତି, ସିକ୍ୟୁରିଟି ଗାର୍ଡ 6 ଜଣ ଜଗିକି ରୁହନ୍ତି, କାଳେ ପଳେଇଯିବ ଘରେ, ଘରୁ ପଳେଇଯିବ, ରଜା ପୁଅ ଆଉ ବାପା ମା ସବୁ ଲଗେଇ ଦେଇଥାନ୍ତି ସମସ୍ତଙ୍କୁ, 11 ଜଣ ଜଗିକି ରୁହନ୍ତି, ରଘୁନାଥ କେଉଁଠି ଛଡ଼ାଯାଏ, କାରଣ ବାତୁଳ ହଉଥିଲେ, ଏହି ସମୟରେ ମହାପ୍ରଭୁ ପୁଣି ଆସିଲେ କେଉଁଠିକି, ବୃନ୍ଦାବନ ଯିବା ପାଇଁ ଆସିଲେ, ଆମର ନବଦ୍ୱୀପ ହେଇକି ଆସିଲେ, ଗଲେ ରୂପର ସନାତନଙ୍କୁ ଭେଟିଲେ କେଉଁଠି, ରାମକେଳିରେ, ରାମକେଳିରୁ ଗଲେ ଗଙ୍ଗାକୂଳ, କ'ଣ ତାଙ୍କ ନାଁ, ଯେଉଁଠି କୃଷ୍ଣଙ୍କୁ ଦର୍ଶନ କଲେ, କାନାଇ ନାଡ଼ଶଳା ଗଲେ, କାନାଇ ନାଡ଼ଶଳାରୁ ଫେରିଲେ, କାନାଇ ନାଡ଼ଶଳା ଯେତେବେଳେ ଫେରୁଛନ୍ତି ରଘୁନାଥ ପୁଣି ଯାଇ ଦେଖା କଲେ, ରଘୁନାଥ ବାପାଙ୍କୁ କହିଲେ ମୁଁ ଯିବି ଦେଖିବା ପାଇଁ ମହାପ୍ରଭୁ, ମୋର ମନ ଅସ୍ଥିର ହୋଇନି, ରଘୁନାଥ ବହୁତ, ରଘୁନାଥଙ୍କର ପିତା ବହୁତ ସମ୍ଭାର ଦେଇଥିଲେ ମହାପ୍ରଭୁଙ୍କ ପାଇଁ, ବହୁତ ଜିନିଷ ଦେଲେ, ଯାଅ କିନ୍ତୁ ଶୀଘ୍ର ପଳେଇ ଆସ, ରହିବନି, କାରଣ ରଘୁନାଥ ଯାଇଥିଲେ ମହାପ୍ରଭୁଙ୍କ ନିବେଦନ କରିବା ପାଇଁ, ବୈରାଗ୍ୟଟା ଏତେ ସହଜ ଜିନିଷଟା ନୁହେଁ, ଘର ଛାଡ଼ିଦେବା ସହଜ, କିନ୍ତୁ ବୈରାଗ୍ୟଟାକୁ ଧରିକି ବଞ୍ଚିବାଟା ବହୁତ କଷ୍ଟ, କାରଣ ଘର ଛାଡ଼ିଦେଲା ପରେ ଆମର ଗୋଟେ ଦାୟିତ୍ୱବୋଧ ପଳାଏ, ମୁଁ ପୁରା କିଛି ଦାୟିତ୍ୱ
ଦାୟିତ୍ୱ ନାହିଁ ଜୀବନରେ,
ଆମେ ଭାବନ୍ତି ଆମର କିଛି ଦାୟିତ୍ୱ ନାହିଁ, କିନ୍ତୁ ବଡ ଦାୟିତ୍ୱ ରହିବ, କାରଣ ବୈରାଗ୍ୟଟାକୁ ଆମେ ଯଦି ନ ରଖିପାରିବା ପୁଣି ଭୋଗୀ ହେଇଯିବା। ତ ଭୋଗବୁଦ୍ଧି ଚାଲି ଆସିବ, ଭୋଗବୁଦ୍ଧି ଚାଲି ଆସିଲେ ତୁମେ କ'ଣ ଗଲା ତୁମର ସବୁ। ବୈରାଗ୍ୟଟାକୁ ସବୁଦିନ ପାଇଁ ରଖିବା, ଭୋଗରୁ ବିରତ ହେଇକି ରହିବା, ଏଟା ସହଜ ଜିନିଷ ନାହିଁ। ଆଉ ସ୍ପେଶାଲି କଳିଯୁଗରେ ଯେତେ ଆମର ଯେଉଁ ଅନୁଷ୍ଠାନ ବଢ଼ିଗଲାଣି, ଯେତେ ସବୁ ଯାହା ହେଲାଣି, ଭଗବାନଙ୍କ କୃପା ବିନା ଜଣେ ରହିପାରିବେନି, ସାଧୁ ହେଇ କେବେ ରହିବା ସମ୍ଭବ ନୁହେଁ। ବୈରାଗ୍ୟ ହେଇପାରେ, କିନ୍ତୁ ବୈରାଗ୍ୟ ଭାବଟାକୁ ରଖିକି ଜୀବନ ସାରା ବଞ୍ଚିବାଟା, ଏଟା ମହାପ୍ରଭୁଙ୍କର ମହାପ୍ରଭୁ ଭକ୍ତଙ୍କର କୃପା, ବିଷୟ ପ୍ରତି, ନାରୀ ପ୍ରତି, ଭୋଜନ ପ୍ରତି, ଏ ପ୍ରତି ଆକର୍ଷଣ ରହିବନି, ଧନ ପ୍ରତି, ପଦବୀ ପ୍ରତି, ଏଇଟା ବୈରାଗ୍ୟ ନା ଆଉ କ'ଣ? ବୈରାଗ୍ୟ ମାନେ କ'ଣ ଆଉ? ବୈରାଗ୍ୟ ଅର୍ଥ ଯାହା ଭକ୍ତିର ଯେଉଁ ଯାହାକୁ ଅନର୍ଥ ବୋଲି କହୁଛୁ, ଅନର୍ଥ ପ୍ରତି ଲାଭ, ପୂଜା, ପ୍ରତିଷ୍ଠା, ଏ ପ୍ରତି କୌଣସି ଆସକ୍ତି ରହିବନି। ମହାପ୍ରଭୁଙ୍କର କୃପା ସେଦିନ ଯାଇଥିଲେ ପ୍ରାର୍ଥନା କରିବା ପାଇଁ, କହିଲେ ଆଜ୍ଞା ମୁଁ ପଳେଇଯିବି, ମୋତେ ଆଉ ଭଲ ଲାଗୁନି। ମହାପ୍ରଭୁ ଜାଣିଛନ୍ତି, ସେଠି ମହାପ୍ରଭୁ ତାଙ୍କୁ କହିଥିଲେ, ସ୍ଥିର ହେ ଆଗ୍ରହ ଯା ନା ହୁଅ ବାତୁର, କ୍ରମେ କ୍ରମେ ଯିବ ପାଏ ଭବ ସିନ୍ଧୁ କୁଲ। ଏଟା ଗୋଟେ ଧୀରେ ଧୀରେ ଧୀର ପଥ ରାସ୍ତା, ପ୍ରାର୍ଥନା ରାସ୍ତା। ତୁମେ ଫଟାଫଟ କହିଦେବ ମୋ ବାବା ଯିବି, ଆଜି ବାବା ଯିବି, କାଲି ମୋର ବୈରାଗୀ ହେଇଯିବି, ମୁଁ ଆଜି ଘର ଛାଡ଼ିଦେବି, ସେମିତି ହବନି। ସେମିତି ସ୍ଥିର ହେଇକି ରହିବା, କାରଣ ଆମର କର୍ମଫଳ କିଛି ରହିଛି, ଆମ ପ୍ରାର୍ଥନା କରିବାକୁ ପଡ଼ିବ। ଅନ୍ତରରେ ବ୍ୟାକଫଳ, ତୁମେ ଯାହା କର୍ମ କର, ଯାହା କର, ସମୟ ମିଳୁଛି ମାନେ ସାଙ୍ଗେ ସାଙ୍ଗେ ପ୍ରାର୍ଥନା କର, ଜଣା ଭଗବାନ। ବହୁତ ଦିନର ଯାତ୍ରା ଏଟା, ଜୀବନରେ ଗୋଟେ ଖରାପ ପଥକୁ ଯିବା ପାଇଁ କେତେ 5 ମିନିଟ୍ ସମୟ ଲାଗିବନି, ଗୋଟେ ଖରାପ ପଥକୁ ଓହ୍ଲେଇବା ପାଇଁ 5 ମିନିଟ୍ ସମୟ ଲାଗିବନି, କିନ୍ତୁ ଗୋଟେ ଭଲ ପଥରେ ଚାଲିବାଟା ବହୁତ କଷ୍ଟ ଜୀବନରେ। ତେଣୁ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ। ତେଣୁ ରଘୁନାଥ ପ୍ରାର୍ଥନା କରୁଥିବାରେ ଭଗବାନ ଯାହା ହଉ ଆସିଲେ କୋଉଠୁ, କାନାଇ ନେଶ୍ୱଳ ଫେରିକି ଆସିଲେ, ଗଲେ ବାପା ବି ଅନୁମତି ଦେଲେ, ଯାଇକି ପହଞ୍ଚିଲେ। ପହଞ୍ଚିଲା ପରେ ଫ୍ୟାନ୍ଟା ବନ୍ଦ କରିଦେବେ, ପବନ ଦଉଛି, ଆରାମ ଭଲ ପବନ ଦଉଛି, କାହିଁକି ଫ୍ୟାନ୍ଟା ବୁଲିବ, ଭଲ ଲାଗେନି ଶବ୍ଦ। ଆଉ ସେଇଠି ମହାପ୍ରଭୁ କହିଲେ, ସ୍ଥିର ହୋଇ ଗୃହେ ଯାଅ ନା ହୁଅ ବାତୁନ, କ୍ରମେ କ୍ରମେ ଯିବ ପାଏ ଭବ ସିନ୍ଧୁ କୁଲ। ତ ଭବ ସିନ୍ଧୁ ସାଗରରେ ପଡ଼ିଯାଇଛ, ତୁମେ ଯେତେ ଚେଷ୍ଟା କଲେ କ'ଣ ଗୋଟେ କୂଳକୁ ପଳେଇବ ନା? କୂଳକୁ ଗଲେ ତୁମେ କ'ଣ ଧରିବ ନା? ଯେତେ ବାଡ଼େଇ ଛାଟି ହେଲେ କ'ଣ? ତୁମେ ଭଗବାନଙ୍କର ସେବା ଯେତେ କର, ଯେଉଁଠି ଯାହା କରୁଛ କର, ସବୁବେଳେ ରଖ, ଧୈର୍ଯ୍ୟ ରଖି ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ତୁମେ ହଠାତ୍ ତୁମେ କହିଦେବ ଏତେ ଦିନ ଭଗବାନ ସେବା କଲେ, ମୁଁ କାହିଁକି ମୋର କିଛି ହଉନି, କିଛି ଅଭାବ ହେଇପାରିବନି, ଆମ ହାତରେ ତ କିଛି ନାହିଁ, ଆମେ କ'ଣ କରିପାରିବ? ସ୍ଥିର ହେଇକି ରହିବାକୁ ପଡ଼ିବ। ମର୍କଟ ବୈରାଗ୍ୟ ନା କର ଲୋକ ଦେଖାଇବା, ଯଥା ଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହେ। ମର୍କଟ ବୈରାଗ୍ୟ ଭଳିଆ, ମାଙ୍କଡ ଭଳିଆ ବୈରାଗ୍ୟ ହେଲେ କ'ଣ ଲାଭ ଅଛି? ହୃଦୟ ଭିତରେ ପୂର୍ଣ୍ଣ ଆସକ୍ତି ରଖିବ, ଯଥା ଯୋଗ୍ୟ ଭଗବାନ ଯେଉଁ ସ୍ଥିତି ଦେଇଛନ୍ତି ସେ ସ୍ଥିର ରୁହ। ବୈରାଗ୍ୟର ବେଶ ନେଇକି ଏଗୁଡ଼ାକ ସବୁ ବିଷୟ ଭୋଗର ଲାଳସା ଅନ୍ତର ଭିତରେ ରହିକି ତୁମେ କ'ଣ ଭୋଜନ କରିପାରିବ? ମର୍କଟ ବୈରାଗ୍ୟ ନା କର ଲୋକ ଦେଖାଇବା, ଯଥା ଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହେ। ତୁମ ବାପାର ଏତେ ଧନ ଅଛି, କାରଣ ରଘୁନାଥ ମନ୍ତରେ ଥିଲା ଏଇ ଧନ ସମ୍ପତ୍ତି ଗୁଡ଼ାକ ହଉଛି ଭକ୍ତିର ବାଧକ। ଏତେ ବାପାର ସମ୍ପତ୍ତି ଅଛି, ଏତେ ଧନ ସମ୍ପତ୍ତି, ଏଠି ମୁଁ କ'ଣ ଭୋଜନ କରିବି? ସେଠି ମହାପ୍ରଭୁ ଏଟା ଜାଣିଛି ଅନ୍ତର୍ଭାବଟାକୁ, ଯଥା ଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହେ। ଯେତେ ବାପର ଧନ ଥିଲେ ମୋର କ'ଣ ହେବ? ମୋର ଯଦି ଦରକାର ମୁଁ ସେତିକି ଗ୍ରହଣ କରିବି, ଆଉ ସବୁ ଭଗବାନଙ୍କର ବିଷୟ ଭୁଞ୍ଜ ଅନାସକ୍ତ। ଅନ୍ତେ ନିସ୍ତାଲ ବାହ୍ୟ କର ଲୋକ ବ୍ୟବହାର, ଅଚିରେତେ କୃଷ୍ଣ ତୁମେ କରିବେ ଉଦ୍ଧାର। ଆମର କହିଥିଲେ ଅନ୍ତରେ ନିଷ୍ଠା ରଖ, ବାହ୍ୟରେ ଲୋକ ବ୍ୟବହାର। ଲୋକ ବ୍ୟବହାର ମାନେ ତୁମ ସ୍ତ୍ରୀ ପୁତ୍ର କନ୍ୟା ବନ୍ଧୁ ବାନ୍ଧବ ସାଙ୍ଗରେ ଏମିତି ବ୍ୟବହାର କରୁଥିବ, ସେମାନେ ଭାବୁଥିବ ୟାର କିଛି ବୈରାଗ୍ୟ ନାହିଁ, ଏରା ଆସକ୍ତଟା। ବୈରାଗ୍ୟଟା କେବେ ବାହାରକୁ ଦେଖେଇବନି ଲୋକଙ୍କୁ, ବୈରାଗ୍ୟ ବାହାରକୁ ଦେଖିଲେ କ'ଣ କ୍ଷତି ଅସୁବିଧା ହବ? ତୁମେ ଯଦି ବୈରାଗ୍ୟ ଆଚରଣ ନ କରିପାରିଲ, ତୋ ଦୋଷଟାକୁ ଲୋକମାନେ କହିବେ। ଆଉ ବାହାରେ ଯଦି ବୈରାଗ୍ୟଟାକୁ ସତର ବୈରାଗ୍ୟଟାକୁ ତୁମେ ଦେଖେଇଲ, ମାନ ପୂଜା ଲାଭ ପ୍ରତିଷ୍ଠା ଆସିକି ପହଞ୍ଚିବ ଦିଅଡ଼ୁ ଅନର୍ଥ। ବୈରାଗ୍ୟଟା ପୂର୍ବ କାଳରେ ବୈରାଗ୍ୟମାନେ ଲୋକମାନେ ବୈରାଗ୍ୟକୁ ଦେଖାନ୍ତିନି, କାରଣ ଲୋକମାନଙ୍କୁ ଯଦି କେହି କିଛି ଆକର୍ଷଣ କରିବାକୁ ପଡ଼େ, ଜ୍ଞାନ ଠାରୁ ବୈରାଗ୍ୟଟା ବେଶୀ କାମ ଦିଏ। ବୈରାଗ୍ୟଟାକୁ କ'ଣ, ବୈରାଗ୍ୟଟା ହେଉଛି ପ୍ରାକ୍ଟିକାଲ ଜିନିଷଟା, ଦେଖିବେ ଲୋକ। ଆଉ ଜ୍ଞାନଟା ତୁମେ କ'ଣ ଭିତରେ କରୁଛ ତୁମର, ଏଟା ତ ବୈରାଗ୍ୟଟା ନଥିବ, ତୁମେ ଜ୍ଞାନଟା କହିଲେ କ'ଣ ହବ? ବୈରାଗ୍ୟମାନେ ବେଶୀ ଆଟ୍ରାକ୍ଟ କରିପାରନ୍ତି। ଅନ୍ତର ନିଷ୍ଠା ବାହ୍ୟର ଲୋକ ବ୍ୟବହାର, ତୁମର ବୈରାଗ୍ୟ ଯେଉଁ ନିଷ୍ଠାଟା ଅନ୍ତର ରଖିବ, ବାହ୍ୟର ଲୋକ ବ୍ୟବହାର, ଯାହାକୁ ଯେମିତି କଥା ଭାଷା ସେମିତି ସେମିତି କରିବ। ବାହ୍ୟର ବ୍ୟବହାର, ବାହ୍ୟରେ ତୁମେ ବୈରାଗ୍ୟ ଦେଖିବ, ଭିତରେ ଦେଖିଲା ବେଳକୁ ଭୋଗ ବୁଦ୍ଧି ଥିବ, ଏଥିରେ କିଛି ଲାଭ ନାହିଁ। ଅଚିରାତେ କୃଷ୍ଣ ତୁମେ କରିବେ ଉଦ୍ଧାର, ଯାହା ତୁମକୁ କୃଷ୍ଣ ଉଦ୍ଧାର କରିବେ। ରଘୁନାଥ ମହାପ୍ରଭୁ ଉପଦେଶ ଦେଲେ ପଳେଇ ଆସିଲେ ରଘୁନାଥ, ରଘୁନାଥ ଶାନ୍ତ ହେଇଗଲେ ସାଙ୍ଗେ ସାଙ୍ଗେ। କିନ୍ତୁ ରଘୁନାଥଙ୍କର ଲକ୍ଷ୍ୟ ଥିଲା ଘରୁ ବାହାରିବା। ଏଇଠି ମହାପ୍ରଭୁ ଶିକ୍ଷା ଦେଉଛନ୍ତି, ଦେଖ ଆମେ ସିନା ସଂସାର ଭିତରେ ରହିବା, କିନ୍ତୁ ହୃଦୟରୁ ବାସନାଟାକୁ ବାହାର କରିବା, ସଂସାରରୁ ବାହାରି ସଂସାର ବାହାରି ଯା ଭଲ ନା, ସଂସାର ବାହାରି ଯାଟା ସହଜ, କିନ୍ତୁ ହୃଦୟ ଭିତରେ ସଂସାରକୁ ବାହାର କରିବାଟା ବହୁତ କଷ୍ଟ। ସଂସାର ବାହାରି ଯିବା, ଆମେ ବାପାକୁ ଛାଡ଼ିଦବା, ମାଆକୁ ଛାଡ଼ିଦବା, ବିବାହ ଚୋରା ଆମେ ଯାଇକି ମଠ ମନ୍ଦିର ରହିଯିବା, କିନ୍ତୁ ହୃଦୟ ଭିତରୁ ବାହାର କର, ଗୋଟେ ଆକର୍ଷଣ ଯେଉଁ ରହୁଛି ସେଇଟା ବାହାର କର ସଂସାରରୁ, ଧନ ପୂଜା ଲାଭ ପ୍ରତିଷ୍ଠା ବହୁତ କଷ୍ଟ ନା, ଏଇଟା ଭଗବାନଙ୍କ ନିତ୍ୟାନନ୍ଦଙ୍କର କୃପାଟା ଦରକାର, ସେଥିପାଇଁ ଏଇ ଉତ୍ସବଟାକୁ ଦଣ୍ଡ ଉତ୍ସବ କୁହାଯାଏ। ମହାପ୍ରଭୁ ସୂତ୍ର ଦେଇଥିଲେ, ଅନ୍ତନିଷ୍ଠା ବାହ୍ୟ ଲୋକ ବ୍ୟବହାର, ତୁମେ ଯାଅ ଏମିତି ରୁହ, ମୋର ପେଟ ବୈରାଗ୍ୟ ହୁଏନି। ରଘୁନାଥ ପଳେଇ ଆସିଲେ, ପଳେଇ ଆସିଲା ପରେ ଯେ ଘରୁ ପଳେଇବି ଛାଡ଼ିକି ପଳେଇବି ହଉଥିଲେ, ଆଉ ହେଲେ ତେଣୁ ବାପା ମା କହିଲେ ଯାହା ହଉ ମହାପ୍ରଭୁ କୃପା କରିଛନ୍ତି ଶାନ୍ତ ହେଇଗଲେ। ତେଣୁ ୟା ଭିତରେ ସେ ପ୍ରସ୍ତୁତ ହେଲେ, ବାପା ମା ମାନେ କହିଲେ ଯାହା ହେଲା କହ ବିଶ୍ୱାସ ନାହିଁ, ବାହା କରିଦେଲେ କାମଟା ସରିଯିବ, ବିବାହ ନ ହେଇକି ପଳେଇ ଆସିବା ଗୋଟେ ବଡ଼ ଜିନିଷ ନୁହେଁ। ଯେମିତି ଆଜିକାଲି ଆମେ କହୁଛେ ଆମେ ବିବାହ ହେଇନି, ଏଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ ନୁହେଁ, ତମେ ମ୍ୟାରେଜ କରିନ ଆଉ ବୁଢ଼ା ଅବସ୍ଥାରେ ବିବାହ ସାରିକି ପିଲା ଛୁଆ ଇଏ କରିକି ଆସିବା, ସେଟା ବି ଗୋଟେ ବେଶୀ କ୍ରେଡିଟ୍ ନୁହେଁ। କ୍ରେଡିଟ୍ ହେଉଛି ଏଇଭଳି କେସ୍, ଯେମିତି ରାମଚନ୍ଦ୍ର କବିରାଜ ଆସିଥିଲେ, ଯେମିତି ମହାପ୍ରଭୁ ସନ୍ନ୍ୟାସ ନେଇଥିଲେ, ଯେମିତି ରଘୁନାଥ ଆସିଥିଲେ ଘରେ ଯୁବତୀ ସ୍ତ୍ରୀ, ତାଙ୍କ ମୁଖ ସୁନ୍ଦରୀ ଯୁବତୀ ସବୁ ବିପୁଳ ଐଶ୍ୱର୍ଯ୍ୟ, ତାକୁ ଥୁକ୍କାର କରିକି ପଳେଇ ଆସିଥିଲେ, ସେଇଟା ହେଉଛି ତା ବଡ଼। ସେଇଟା ତ ସାଧାରଣ ହୃଦୟରେ ବୈରାଗ୍ୟ ନଥିଲା ହବନି ନା, ସେଇଟା ବାନ୍ତାସୀ ଗୁଡ଼ାକ ଗୁରୁ ଦେଉଛନ୍ତି, ସବୁ ବାନ୍ତାସୀ କାମ ନା। ବାନ୍ତାସୀ କ'ଣ, ଯେଉଁ ମୁହଁରେ ଖାଇବ ସେ ମୁହଁର ଯେମିତି ବାଦୁଡ଼ି ବ୍ୟାଟ ଗୁଡ଼ା, ସେ ବାଟେ ଖାଇବ ସେ ବାଟେ ମଳତ୍ୟାଗ କରିବ, ବୈରାଗ୍ୟ ହେଇକି ତୁମେ ଯଦି ପୁଣି ସେ ବିଷୟ ଭୋଗ କର, ତୁମର ବାନ୍ତାସିଆ ଭାଗବତରେ ଅଛି ଶ୍ଳୋକ। ବୈରାଗ୍ୟଟା କେତେ କଷ୍ଟ, ରଘୁନାଥ ତାଙ୍କ ଚାଲିଲେ, ହଁ ରଘୁନାଥ ତାଙ୍କ ସ୍ଥିରତା ଦେଖି ପିତାମାତା ବିବାହର ବନ୍ଧନ କରିଦେଲେ, କାରଣ ସବୁଠୁ ବଡ଼ ବନ୍ଧନ ହେଉଛି ସଂସାରରେ ଏଇ ବିବାହ ବନ୍ଧନ। ବିବାହଟାକୁ ବନ୍ଧନ କୁହାଯାଏ, ତାକୁ ତୁମେ ସିନା ଛାଡ଼ି କୁଆଡ଼େ ପଳେଇବ, କ'ଣ ହୃଦୟରେ ପଳେଇବ ନା କ'ଣ, ସେ ସ୍ତ୍ରୀ ପୁତ୍ର କନ୍ୟା ଚିନ୍ତା ଗୁଡ଼ା ରହିବ, ବଡ଼ କଷ୍ଟ ସେଟା, ବିବାହଟା ଗୋଟେ ବନ୍ଧନ। ଆଉ ବାପା ମାଙ୍କର ବିଶ୍ୱାସ ଥିଲା ରଘୁନାଥକୁ ବନ୍ଧନ କରିଦେଲେ ବାପା ପୁଣି ବାଛି ବାଛି ଗୋଟେ ଭଲ ସୁନ୍ଦରୀ ଝିଅକୁ ଆଣିଲେ, ରୂପଟା ଗୋଟେ ଆକର୍ଷଣ, ରୂପରେ ଧର୍ଷିତ ହେଇଗଲେ ଚିତ୍ତଟା ଗଲା ଆଉ, ପକେଇଦେବ ବନ୍ଧନରେ ତାକୁ ମାୟା, ଆଡ଼େ ପ୍ରଭୁଙ୍କର ତ ସୃଷ୍ଟି, ଯେତେ ସୁନ୍ଦରୀ ଝିଅକୁ ଆଣି ତାକୁ ବିବାହ କରିଦେଲେ ବାପାର କ'ଣ ଅଭାବ ଅଛି। ଆଉ ସେ ସମୟ ଭିତରେ ମୁଲକପତି ସାଙ୍ଗରେ ତାଙ୍କର ବାସା ସାଙ୍ଗରେ ତାଙ୍କର ଚାଲିଲା ଝଗଡ଼ା, କାହିଁକିନା ଇଏ ୟାଙ୍କ ବାପା ଟିକେ ରଖିଦିଅନ୍ତି ପଇସା, 15 ଲକ୍ଷ ଦେବା କଥା ଆଦାୟ କରିକି 12 ଲକ୍ଷ ଦିଅନ୍ତି, 3 ଲକ୍ଷ ବର୍ଷକୁ ବାର୍ଷିକ 3 ଲକ୍ଷ ରଖିଦିଅନ୍ତି, ସେଟା ଜଣାପଡ଼ିଗଲା କାହାକୁ, ମୋ ଲୋକ ବି ଜଣାପଡ଼ିଗଲା ରାଜାକୁ, କିରେ ତୁ ତ କର ଆଦାୟ କରିକି ମୋତେ ଦେବା କଥା ଏତିକି, 15 ଲକ୍ଷ 12 ଲକ୍ଷ କାହିଁ ଦେଉଛୁ, ଜେଲ ପୁରେଇଲା ଦୁଇ ଭାଇ ତାଙ୍କ ଲୁଚିକି କୁଆଡ଼େ ପଳେଇଗଲେ, ଲୁଚିକି ଯାଇକି ଜେଲ ଦେନି, ଲୁଚିକି ପାର ହେଇଗଲେ, ତ ଆକୁ ଆସିକି ବାନ୍ଧିବାକୁ ଆସିଲେ କାହାକୁ, ରଘୁନାଥଙ୍କୁ। କିନ୍ତୁ ରଘୁନାଥଙ୍କୁ ଯେତେ ଭର୍ସନା କଲେ ବି ରଘୁନାଥଙ୍କର ଯେଉଁ ମଧୁର ବାକ୍ୟ, ଭଗବାନଙ୍କର ଭକ୍ତ ସବୁ କଳିଯୁଗରେ କ'ଣ ଆଉ କହିବା, କ'ଣ ମାନବୀୟ ଗୁଣ ନାହିଁ ଆଉ, ଯେ ହରେ କୃଷ୍ଣ ମହାମନ୍ତ୍ର ଯେଉଁ ପ୍ରେମ ମନ୍ତ୍ରକୁ ଜପ କରିକି ହୃଦୟରେ ଗୋଟେ ଜଣଙ୍କର ମାନବୀୟ ଗୁଣ ଆସୁନି, କେଉଁଟା ନୀତି କେଉଁଟା କରିବା ଦରକାର, ଜୀବ ଦୟା ଗୋଟେ ବିବେକ ଏଗୁଡ଼ା ତୁମେ ନାହିଁ ଆଉ, ତୁମେ କ'ଣ ତିଳକ ମାଳି ଜପ କରିକି ତୁମେ କ'ଣ ପାଇବ, ତୁମର ଭଗବାନ କେବେ ବି ତୁମ ହୃଦୟ ଭିତରେ କୌଣସି ବି କିଛି ନାମ ନାମ ପୁରକୁ ଜ୍ଞାନ ଦେଉନାହାନ୍ତି ନା, ତୁମ ଭିତରେ ଏଭଳି ସବୁ ଏଇଭଳିଆ ଭାବନା ଗୁଡ଼ା ଆସନ୍ତା, ହିଂସା ଦ୍ୱେଷ କ'ଣ ଏଗୁଡ଼ା, ଏଇଟା ତ ମହା କେବେ ବି ଗୋଟେ ଯାହାକୁ କର୍ମୀ ଲୋକ ନା, ଆମିଷ ଖାଇକି ବି ସେମାନେ ତାଙ୍କର ଦୟା ଅଛି, ଆମେ ଏତେ ନାମ କରିକି ଆମ ଭିତରେ ଏତେ ଈର୍ଷା ଦ୍ୱେଷ ଘୃଣା ଏ ଭାବନା ରହିଲା, ତାହେଲେ କ'ଣ ନାମ କରୁଛ, କିଛି ନାହିଁ, ତୁମେ 50ଟା ଦୀକ୍ଷା ନେଇଥିବ 60ଟା ଦୀକ୍ଷା ନେଇଥିବ, ସେଥିରୁ କ'ଣଟା ଅଛି, କାରଣ ତୁମ ହୃଦୟଟା ପୁରା ଯାହା ଗୋଟେ ଭୂମିଟା ଯଦି ପଥର ତା, ତୁମେ ଯେତେ ବୀଜ ଭଲ ବୀଜ ପକେଇଲେ କ'ଣଟା, ତୁମ ସଂସ୍କାର ନାହିଁ କି ତୁମ ଭୂମି ଭଲ ନାହିଁ, ସେଥିପାଇଁ ଯେତେ ନାମ କଲେ ବି ହବନି, କିଛି ଅପରାଧ ହୃଦୟ ଗୁଡ଼ାକ, ସେ ମାନବୀୟ ଗୁଣ ଗୁଡ଼ାକ ଆସୁନି, କଥା ଭାଷା ଚାଲି ଚଳନ ଆଚରଣ ଗୋଟେ ଜୀବର ଦୁଃଖ ଗୋଟେ ମାନବିକତା ଆଦର୍ଶତା ଯାହାର ଜୀବନରେ ନାହିଁ, ଯାହା ଜୀବନରେ ଆଦର୍ଶତା ଆସୁନି, ନେଚୁରାଲ ଯାକ ସ୍ୱାଭାବିକର ଆଦର୍ଶତା ଆସୁନି, ସେମାନେ ଭଗବାନ କେମିତି ତାଙ୍କୁ ପ୍ରଭୁ ଆକର୍ଷଣ କରିବେ, ମଣିଷ ବି ଆକର୍ଷିତ ହବନି ନା। ରଘୁନାଥଙ୍କର ଏତେ ସୁନ୍ଦର ଏତେ ଗୁଡ଼ କନଫ୍ଲିକ୍ଟ ଜିନିଷଟା ହେଇଯାଇଛି, ଦିବାପା ଫେରାରି ହେଇଯାଇଛନ୍ତି, ରଘୁନାଥକୁ ବାନ୍ଧିବାକୁ ଆସିଲେଣି କିଏ ରାଜା, ସେ ଭାବୁଛନ୍ତି ଇଏ ବୋଧେ ବାପାକୁ ଫେରା କରିଦେଇଛି, ପଇସା ଗୁଡାକ 3 ଲକ୍ଷ ଟଙ୍କା ନାକା ବର୍ଷକୁ କେତେ ପଇସା ହେଲାଣି, 3 ଲକ୍ଷ ଟଙ୍କା ତ ନୁହେଁ ସ୍ୱର୍ଣ୍ଣ ମୁଦ୍ରା ସବୁ, ତାଙ୍କୁ ବାନ୍ଧି ପକେଇଲେ, ବାନ୍ଧି ପକେଇଲେ ଆସୁଛନ୍ତି, ତାଙ୍କ ଗର୍ଜନ ତର୍ଜନ କରୁଛନ୍ତି, ରଘୁନାଥ ମଧୁରରେ କହୁଛନ୍ତି ଦେଖ ମୁଁ ହେଉଛି ଆପଣଙ୍କର ପୁଅ, ମୁଁ ବି ତାଙ୍କର ପୁଅ, ଆପଣଙ୍କ ଭାଇ ଭାଇ ଭିତରେ ଝଗଡ଼ା ହେଇଛି, ସେ ମୁସଲମାନ ଭାଇ ଭାଇ ଭିତରେ ଝଗଡ଼ା, ପୁଅଟା କାହିଁକି ମୋତେ ମଝିରେ ପୁରଉଛନ୍ତି, ସେ ଏତେ ମଧୁର ଭାବରେ ରଘୁନାଥ କହିଲେ ତାଙ୍କ ଆଖିରୁ ଲୁହ ଚାଲି ଆସେ, ଗୋଟେ ନିଷ୍ଠୁର ହୃଦୟ ଯାହାର ଯାହାର ଗୋଟେ ବିବେଚନା ନାହିଁ ସେ ଭକ୍ତି କରିପାରିବ ନାହିଁ, ତା କେବେ ଯାହାର ହୃଦୟଟା ଗୋଟେ ସବୁବେଳେ ରୁକ୍ଷ, ଅନ୍ୟର ଦୁଃଖ ଅନ୍ୟର ଆଉ ଗୋଟେ ତାକୁ ସମସ୍ୟାଟା ତମ ହୃଦୟ ଭିତରେ ଗୋଟେ ସ୍ପର୍ଶ କରୁନି, ଆମେ ଭଗବାନ ଖୁସି ହୁଅନ୍ତି, ଆମେ ଭଗବାନ ନୁହଁ ଯେ ଅନ୍ୟର ଦୁଃଖଟାକୁ ଦୂର କରିଦେବା, କିନ୍ତୁ ଅନ୍ୟର ଦୁଃଖଟା ହୃଦୟ ଭିତରକୁ ଯାହାର ସ୍ପର୍ଶ କରୁଛି ତାକୁ ଭଗବାନ କୃପା କରିଦିଅନ୍ତି, ସେ ଚେଷ୍ଟା ଅନ୍ୟର ଦୁଃଖକୁ ଦୂର କରିବାକୁ ସକ୍ଷମ ନହେଲେ ବି ସେ ଚେଷ୍ଟା କରିବ କିମ୍ବା ତାକୁ ଦୁଃଖ ଲାଗିବ, ଆଉ ଯାହାର ସ୍ୱାର୍ଥ ରଞ୍ଜିତ ହୃଦୟ ସେ କ'ଣ ସେ କିଛି ପାଇବନି, ଜୀବନରେ କିଛି ପାଇବନି, ନିଜ ହୃଦୟକୁ ନିଜେ ଦେଖ, ତୁମେ ସନ୍ନ୍ୟାସୀ ହୁଅ କି ଗୁରୁ ହୁଅ କି ବ୍ରହ୍ମଚାରୀ ହୁଅ କି ଗୃହସ୍ଥ ହୁଅ କି ତୁମେ କେମିତି ଥାଅ, ତୁମ ହୃଦୟଟାକୁ ତୁମେ ନିଜେ ଜଜ୍ କର, ତୁମ ହୃଦୟ ଅନ୍ୟକୁ କେମିତି ଭଲ ପାଉଛି, ଭଗବାନ କାହିଁ ଦେଖିବା ପାଇଁ ତୁମେ ଚାହୁଁଛ, ମୁଁ ସେ ବସିକି ସେଦିନ ଚିନ୍ତା କରୁଛୁ, ସେ ଭଗବାନ ଦେଖିବା ପାଇଁ ତୁମେ କାହାକୁ ଅନୁଛ, ତୁମେ କୃଷ୍ଣଙ୍କୁ ଅନୁଛ ନା, କୃଷ୍ଣଙ୍କୁ ଅନ୍ୟ ପୂର୍ବରୁ ଆଗେ ଚେତ ଦର୍ପଣ ମାରିଜାନ, ତୁମ ହୃଦୟକୁ ଦେଖ, ତୁମ ହୃଦୟ ଭିତରେ ଗୋଟେ ଜୀବ ପ୍ରତି କେମିତି ହବ ଆସୁଛି, ତୁମେ କ'ଣ ପଢ଼ିଛ କ'ଣ ଜାଣିଛ କ'ଣ ଜପ କରିଛ ସେଟା କିଛି କିଛି ନଷ୍ଟ ହେଇନି, କିନ୍ତୁ ତୁମେ ଦେଖ ତୁମେ ତାର ଫଳଟା ତୁମକୁ କ'ଣ ମିଳୁଛି, ମହାପୁରୁଷ ପାଇଁ ଚେତ ଦର୍ପଣ ମାର୍ଜନ କହିଛନ୍ତି, ତୁମେ ଦେଖିବ ହୃଦୟରେ ଦେଖିବ ନା ଭଗବାନଙ୍କୁ, ପ୍ରେମନେତ୍ର ତୁମେ ଦେଖିବ ନା, ତୁମ ହୃଦୟଟାକୁ ତୁମେ ଦେଖୁନ ବସି, ମୋ ହୃଦୟରେ ଯାହା ଭାବ ରହିଛି ଏଥିରେ କ'ଣ ମୁଁ ଭଗବାନଙ୍କୁ ପାଇପାରିବି, ଯିବ ଚିନ୍ତା କର ମୋର ଅନ୍ୟକୁ ଦେଖିଲେ କେମିତି ଭାବନା ଆସୁଛି, ମୋ ହୃଦୟରେ ଈର୍ଷା ଦ୍ୱେଷ ଘୃଣା ଏମିତି ଭାବନାଟା କ'ଣ ହେଉଛି, ଏଥିରେ କ'ଣ ଭଗବାନ ଖୁସି ହେବେ, ଆମେ ନିଜେ ଜାଣିପାରିବା, ଭକ୍ତି ବହୁତ କଠିନ ନୁହେଁ, ଭକ୍ତି ବହୁତ ସରଳ, ରଘୁନାଥଙ୍କର ହୃଦୟ ଏମିତି ଥିଲା ଯେ ସେ ମୌଲମ ଯିଏ ଥିଲା ସେ କାନ୍ଦିଲା, କାନ୍ଦିକି ଛାଡ଼ିଦେଲା, କହିଲା ଯା ତୋ ବାପାକୁ ଡାକିଦେ ଏଟା ସମାଧାନ କରିଦେ, ଯା ପଇସା ପତ୍ର ଦେଇ ଛାଡ଼ିଦେ, ରଘୁନାଥଙ୍କର ବାପାଙ୍କର ଆହୁରି କ'ଣ ବିଶ୍ୱାସ ରଘୁନାଥଙ୍କର ବଢ଼ିଗଲା, ଯାହା ହଉ ୟାର ଘର କଥାରେ ମୁଣ୍ଡ ପୁରେଇଲାନି, ଆଗରୁ ତ କିଛି ମୁଣ୍ଡ ପୁରଉ ନଥିଲା, ଆଉ ତାପରେ ତ ବିବାହ କରିଦେଲା, ଆଉ ବିବାହ କରିଦେଲେ କ'ଣ ବରେଘଟା ତ ଏମିତି ଗୋଟେ ଭୋଗ ପାଇଗଲେ ଯେ ବରେଘଟା ଚାଲିଯିବ ସେଟା ନୁହେଁ, ଯେଉଁଟା ଜୀବକୃତ ଗୁଣଯୁକ୍ତ ବୈରାଗ୍ୟ ଗୁଡ଼ାକ ଗୁଣରୁ ତିଆରି ହେଇଛି, ସେଗୁଡ଼ାକ କିଛି ସମୟ ଆସିବ କିଛି ସମୟ ପଳେଇବ, ଯେଉଁଟା କୃପାଯୁକ୍ତ ଯେଉଁଟା ଯେଉଁଟା ଆଚାର୍ଯ୍ୟମାନେ କୃପା କରିଛନ୍ତି, ଯେଉଁଟା ଭକ୍ତିଦେବୀଙ୍କର କୃପା ଗୁରୁବର୍ଗଙ୍କର କୃପା, ସେ ବରେଘଟା ସବୁଦିନ ପାଇଁ ରହିବ, ତାକୁ ବିଷୟ ଆକର୍ଷଣ କିଛି କରିପାରିବ ନାହିଁ, ତାଙ୍କର ତ ସେଇଟା ହେଇଯାଇଛି ହରିଦାସଙ୍କର କୃପା, ଆଉ ବିଭାସୀ ନା ହେଇଗଲେ କିନ୍ତୁ ଘରୁ ମଝିରେ ମଝିରେ ଉଠନ୍ତି ବାହାରିକି ପଳାନ୍ତି, ବହୁତ ଚେଷ୍ଟା କରୁଛନ୍ତି ଘରୁ ଯିବା ପାଇଁ, ଯେତେ ଚେଷ୍ଟା କରୁଛନ୍ତି ନା 11 ଜଣ ଜଗିକି ରହିଲେଣି, 6 ଜଣ ସିପାହୀ, 4 ଜଣ ହେଉଛନ୍ତି କ'ଣ କୁହାଯିବ ସେବକ, ଜଣେ ବ୍ରାହ୍ମଣ, ଆଉ 4 ଜଣ 11 ଜଣ ଜଗିକି ରହିଛନ୍ତି, ବାପର କ'ଣ ପଇସା ଅଭାବ ଅଛି, ତା ବିବାହିତ ସ୍ତ୍ରୀ ସବୁବେଳେ ତାଙ୍କ ହୃଦୟ ହୃଦୟରେ ବ୍ୟଥା, ତ ଏଇ ସମୟ ଭିତରେ ନିତ୍ୟାନନ୍ଦ ପ୍ରଭୁ ଖବର ପାଇଲେ ଯେ ନିତ୍ୟାନନ୍ଦ ପ୍ରଭୁ ଆସୁଛନ୍ତି ପାଣିହାଟି ଯୋଉ ଅଛି, ଏବେ ତ ପାଣିହାଟ ହବ ଆମର ପଶ୍ଚିମବଙ୍ଗରେ ନା କ'ଣ ଆମର ବାଂଲାଦେଶ ନା କୋଉଠି, ନା ନା ଆମର ତ ଏଇ ହାଉଡ଼ା 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 ପାଖାପାଖି, ହଁ କଲିକତା ପାଖ ପାଣିହାଟି ଗଙ୍ଗା କୂଳରେ ନିତ୍ୟାନନ୍ଦ ପ୍ରଭୁ ଆସ ଖବର ପାଇଲେ, ଖବର ପାଇ ଯେତେବେଳେ ଗଲେ ରଘୁନାଥ ମହାପ୍ରଭୁଙ୍କର ନିତ୍ୟାନନ୍ଦ ପ୍ରଭୁ ଦର୍ଶନ କରିବା ପାଇଁ, ମହାପ୍ରଭୁ ଯେତେବେଳେ ପୁରୀରେ ଥାନ୍ତି ସପାର୍ଷଦ ସବୁ ବସିଛନ୍ତି ଗୋଟେ ପିଣ୍ଡ ପିଣ୍ଡା ଉପରେ ବସିଛନ୍ତି, ଭଗବାନଙ୍କର ଆମେ ତ ସବୁଠୁ ବର୍ଣ୍ଣନା କରୁଛେ, ଆଉ ସେଇଟା ପ୍ରଭୁଙ୍କର ଜିନିଷ ସେ ଦେଖିଛନ୍ତି ଜାଣିଛନ୍ତି, ରଘୁନାଥ ଦୂରରୁ ପ୍ରଣାମ କଲେ ପାଖକୁ ଗଲେନି, ସମରମତା ଥିଲା ନା ଉଦ୍ଧତ ଯେଉଁମାନଙ୍କର ଏସବୁ ଆଜିକାଲି ମୁଁ ଦେଖିଲା ବେଳକୁ ମୋତେ ଡର ଲାଗୁଛି, ଇଏ କ'ଣ ଭକ୍ତ ଏମାନଙ୍କର ଏତେ ପ୍ରାଉଡ଼ ନେଚର ଏତେ ଉଦ୍ଧତ, ଏମାନେ ତୋର ବିନମ୍ରତା ନାହିଁ, ଗୋଟେ ଗୋଟେ ବୟସକୁ ମାନୁନ ତୁମେ, ଜଣେ ବୟସ୍କ ସେ ଗୃହସ୍ଥ ହେଲେ ବି କର୍ମୀଟେ ହେଲେ ବି ତୁମେ ହବନି, ତୁମେ ଜୁନିୟର ତୁମେ ଗୋଟେ ସନ୍ନ୍ୟାସୀ ହେଇଗଲ, ତୁମେ ଗୋଟେ ଜୁନିୟର ଜଣେ ବୟସକୁ ସମ୍ମାନ ଦେବାକୁ ପଡ଼ିବ, ସେ କର୍ମୀ ହେଲେ ବି ତୁମେ ଭକ୍ତ ହେଇଗଲେ ତୁମେ ବୟସ୍କ ଲୋକଟାଙ୍କୁ ଏମିତି କଥାବାର୍ତ୍ତା କରିବୁ, ତାଙ୍କୁ ଗୋଟେ କେୟାର କରିବନି, ଆରେ ତୁମ ଉପରେ ପଡ଼ିବ ସେଗୁଡ଼ାକ, ତୁମେ କିଛି ଭଗବାନ କେବେ ଭଗବାନ ପାଇପାରିବନି, ଏତେ ଗର୍ବ ଦମ୍ଭ ସବୁ ତୁମେ କେମିତି ପ୍ରଭୁଙ୍କୁ ପାଇବ, ଏମିତି ଏଇ ରାସ୍ତା ସେଇଟା ରାସ୍ତା ନୁହେଁ, ଭଗବାନ କେବେ ଭଲ ପାଇବେ। ସମ୍ଭ୍ରମତା ଯାହା ହୃଦୟରେ ଆସୁନି ତାକୁ ଭକ୍ତି ମହାରାଣୀ କୃପା କରନା, ତାର ହ୍ୟୁମିଲିଟି ନାହିଁ, ଧନ୍ୟତା ନାହିଁ, ସମ୍ଭ୍ରମତା କାହିଁକି ଆସୁନି, ସେ ଗୋଟେ ଲେବରଟା ହଉ ତା କ'ଣ ତୁମେ ଏମିତି କଥାବାର୍ତ୍ତା କରିବ ନା କ'ଣ, ସେ ଲେବରଟା ହେଲେ ବି ସେ ଗୋଟେ ବୟସ୍କ ଲୋକର, ତା ହୃଦୟରେ ଭଗବାନ ନାହାନ୍ତି ନା କ'ଣ, ତା ହୃଦୟରେ ଭଗବାନ ନାହାନ୍ତି ସିଏ ଜାଣିନି, ତୁମେ ଜାଣିଛ, ଅପରାଧରେ ତୁମକୁ ଲାଗିବ, ଅପରାଧରେ ତାକୁ ଲାଗିବନି, ସିଏ ଆମକୁ ବାଡ଼େଇଲେ ଅପରାଧ ଲାଗିବନି, ମନେ ରଖ ଆମେ ତମକୁ ଗାଳି ଦେଲେ ଅପରାଧ ଲାଗେ, କାରଣ ସିଏ ଜାଣିନାହାନ୍ତି ଯେ ମୁଁ ଜୀବ ହୃଦୟରେ ଭଗବାନ ଅଛନ୍ତି ବୋଲି, ଆମେ ଜାଣିଛେ ଅପରାଧଟା ଗୋଟେ ଅସୁରରେ ଲାଗିବନି, ଯଦି ଅସୁର ଅପରାଧଟା ଭଗବାନ ପ୍ରତି ଲାଗି ତାହେଲେ ଭଗବାନ ତାଙ୍କୁ ଉଦ୍ଧାର କରନ୍ତିନି, ଭଗବାନ ଜାଣନ୍ତି ସେ ତାର ଭୋଗ ଦୃଷ୍ଟିରେ ଦେଖୁ ସେଟା ଅସୁରଟା, ଜୀବକୁ ଜୀବର କୌଣସି ଜୀବକୁ ପ୍ରାଣୀ ମାତ୍ର କାୟ ମାନେ ଉଦ୍ବେଗ, ପ୍ରାଣୀ ମାନେ କହିଦେଇଛନ୍ତି ଆଉ ପ୍ରାଣୀଟାକୁ ଦବନି, ଆଉ ଭଗବାନ ମୁଚୁକୁନ୍ଦକୁ ମନା କରିଦେଲେ, ଡାଇରେକ୍ଟ ଦର୍ଶନ ଦେଇ କହିଲେ କହିଦେଲେ, ଆଉ ଭଗବାନ କହିଦେଲେ ନା ତୁମେ ତୁମେ ଏ ଜନ୍ମରେ ମୋ ପାଖକୁ ଆସିପାରିବେନି, ଆରେ ଦର୍ଶନ ଦେଇସାରିଲେ ପୁଣି ଏ ଜନ୍ମ ଆସିପାରିବେନି, ହଁ ତୁମେ ବହୁତ ଜୀବକୁ ବଦ୍ଧ କରିଛ, ମୁଚୁକୁନ୍ଦ କ'ଣ କହୁଛନ୍ତି ପ୍ରଭୁ, ସେ ଦର୍ଶନ କରିଛନ୍ତି ତାଙ୍କ କ'ଣ ଅଛି ନା କର କରମ ବଳ, ଆମକୁ ଶିଖିବା ନେଇକି ଦେଖ ବାପା, ତୁ ଜୀବ ପୀଡ଼ା ଦେଲେ କେବେ ହେଲେ ଭଗବାନ ପାଖକୁ ଯାଇପାରିବେନି, ସେ ତୁମର ସ୍ତ୍ରୀ ହେଇପାରେ, ପୁତ୍ର ହେଇପାରେ, ଅଫିସ ଷ୍ଟାଫ୍ ହେଇପାରେ, କିଏ ବି ହେଇପାରେ, ତୁମେ ସତର୍କ ବଞ୍ଚିବାକୁ ପଡ଼ିବ, ସେଥିପାଇଁ ସେ କହିଦେଲେ ଜୀବନ ନିର୍ବାହ କାନେ ଉଦ୍ବେଗ ନା ଦେବେ, ପର ଉପକାର ନିଜ ସୁଖ ପାଶରେ, ତୁମେ ଭକ୍ତ ହେଇଗଲେ ଯେ ତୁମେ ଅନ୍ୟ କଷ୍ଟ ଦେଇକି ବଞ୍ଚିବ ସେଟା ଠିକ ନାହିଁ, ମହାପ୍ରଭୁ କେବେ ଖୁସି ହେବେ, ଭଗବାନ କେବେ ଖୁସି ହେବେ, ସମ୍ଭ୍ରମ ତ ତୁମ ହୃଦୟ ଭିତରେ ଆସୁନି, ମାନେ ତୁମର ଭକ୍ତି ଏଇଟା ଧନ୍ୟତା ସମ୍ଭ୍ରମତା ଆସୁନି, ଭକ୍ତି ମହାରାଣୀ ତୁମକୁ କୃପା କରୁନାହାନ୍ତି, ତୁମକୁ ଯେମିତି ଗୋଟେ ଅନ୍ୟ ଲୋକ ଖାଇଲା କି ନାହିଁ, କ'ଣ କଲା ସେ ଗୋବରଟାକୁ, ତୁମ ଲେବରଟା ଆସିଥାଉ, ତୁମର ଏଇଟା ଲାଗିବ ନା, ତୁମେ ଗୋଟା ଯଦି କୁକୁର ମାଙ୍କଡ଼ ଭଳିଆ ଲୋକଗୁଡ଼ାଙ୍କୁ ଦେଖିବ ତୁମେ ଭାବନି, ସେଥିସହିତ ଭକ୍ତି ଠାକୁର ପ୍ରପାତ ମନା କରନ୍ତି, ମଠବାସୀ ମାନେ କଦାପି ଭାବିବା ଉଚିତ ତୁମେ ମନ୍ଦିର ହେଉଛି ଆମର, ସେ ମନା କରନ୍ତି ସବୁବେଳେ, ମନ୍ଦିର ହେଉଛି ଭଗବାନଙ୍କର, ଏଠି ଯେତେ ଜଣ ଆସୁଛନ୍ତି ସବୁ ପ୍ରଭୁଙ୍କର ଲୋକ ଆସୁଛନ୍ତି, ଭଗବାନ ପାଖକୁ ଆସୁଛନ୍ତି, ଏଇଟା କାହିଁକି ଅପରାଧଟା ହେଇଯିବ ବୋଲି ଗୋଟେ ଲେଖିଛନ୍ତି ନା, ଆମର ସବୁ ବୁଦ୍ଧି ରହେନି, ଧନ୍ୟତା ଗୋଟେ ରହିଲା, ଆଉ ଗୋଟା ଦୂରରୁ ପ୍ରଣାମ କରୁଛନ୍ତି ଦେଖି ପାଖକୁ ଯାଉନାହାନ୍ତି, ନିତ୍ୟାନନ୍ଦପୁରୁ ବସୁଛନ୍ତି ପିଣ୍ଡା ଉପରେ, ପିଣ୍ଡି ସବୁ ଥିଲା ପିଣ୍ଡି ଉପରେ ଡାକୁଛନ୍ତି, ଚୋର ଚୋର ଆସିଲୁ, ଚୋର ଗାଁ ଦଣ୍ଡ ଦଣ୍ଡ ଦେବି, ଏତେ ଦିନ ଚୋରା କୁଆଡ଼େ ଥିଲା, ନିତ୍ୟାନନ୍ଦପୁର କୃପା କରିବା ପାଇଁ ଡାକୁଛନ୍ତି, ଆଉ ଚୋରା ଏ ଚୋର କ'ଣ, ଚୋର କାହାକୁ କୁହନ୍ତି, ଯିଏକି ଚୋରି କରିଥାଏ ତାକୁ ଚୋର କୁହନ୍ତି, ଚୋରକୁ ଦଣ୍ଡ ଦିଆଯାଏ, ଆଉ ଚୋର କିଏ ଅଧିକ ଦଣ୍ଡ କହିଲେ ତୁମେ ହଉଛ ଚୋର, ମୋତେ ଦେଖା ଦେଉନଥିଲୁ, ତମ ଦଣ୍ଡ ଆଜି ହେଲା ଚୁଡ଼ା ଦଧି ମୋତେ ସବୁ ମୋ ସହିତ ମୋ ଯେତେ ପାର୍ଶ୍ୱ ଦେଉ ତୁ ସମସ୍ତେ ଖାଇବ ତ, ଆଉ ତାଙ୍କର ତ ଅଭାବ କ'ଣ ଅଛି ଯେ ରଘୁନା, ତାଙ୍କର ଏଇଟା ଦଣ୍ଡ, ଏ ଭକ୍ତମାନଙ୍କୁ ତୁମେ ଭୋଜନ ଦିଅ, ରଘୁନାଥ ସେଠୁ ଖବର ପଠାଇଦେଲେ ସବୁ ଦାସମାନେ ଥିଲେ ପଠାଇଦେଲେ, ଆଉ ଯାହା ଯେତେ ଚୁଡ଼ା ଅଛି ସବୁ ଧରିକି ଆସ ପାଖାପାଖ, ଆଗରୁ ତ ସବୁ ଢିଙ୍କିରେ ଗୋଟା ହଉଥିବ ଚୁଡ଼ା ନା, ଆଉ ଲୋକମାନେ ପାଖରେ ଚୁଡ଼ା ଥିଲା, ଦହି ସବୁ ମାଟି ପାତ୍ର କଦଳୀ ଆଉ କ୍ଷୀର ବି ଆସିଲା, କର୍ପୁର ଆଉ ଚିନି ସବୁ ଆସିଲା, ଆସିଲା ପରେ ସବୁ ଗଙ୍ଗା ଆଉ ଲୋକମାନେ ଶୁଣିଲେ ଖାଇ, ଆଗରୁ ସବୁ କ'ଣ ଗାଁ ଗଳିଲେ ଏ ଖିଚୁଡ଼ି ଦିଆହେଉଛି କହିଲା ମାନେ ଠାକୁରାଣୀ ସବୁ ଗାଁ ଠାକୁରାଣୀ ନଥାନ୍ତି କି, ରେ ଠାକୁରାଣୀ ପାଖରେ ଖିଚୁଡ଼ି ଦିଆହେଉଛି ରେ କହିଲା ମାନେ ଗାଁର ଲୋକ ସବୁ ଦୌଡ଼ୁଥିଲେ ପ୍ରସାଦ ଖାଇବେ, ଏମିତି ଘରେ ଅଭାବ ଅଛି ବୋଲି ନାହିଁ, ଖାଲି ଶୁଣିଦେବେ ଠାକୁରଙ୍କ ଆଜି ତାର ମାନସିକ ଅଛି ସେ ଖିଚୁଡ଼ି ଦେଉଛି, ଲୋକ ଯାଇ ଲାଇନ୍ ଲାଗୁଛି, ସେ ଆଗରୁ ସବୁ ବଡ଼ ବଡ଼ ମୋର ଛୋଟ ପିଲାମାନେ ମନେ ଅଛି, ବଡ଼ ବଡ଼ ଥାଏ ଶଙ୍ଖ, ଶଙ୍ଖର ବାଟି ନନା ମାନେ ଶଙ୍ଖ ନା ଶଙ୍ଖର ସେଟା ତିଆରି ପଥର ବାଟିରେ ତାକୁ ସବୁ ଛେନା, ଆମର ଯେମିତି ହେଉଛି ଦହି ଛେନା ନଡ଼ିଆକୁ ପାତି ପାତି କରିକି ନନା ସବୁ ଠାକୁରଣୀ କରିବ, ଛୁଆ ମାନେ ଯାହା ହଉଥିବେ ଲାଇନ୍ ଲଗେଇବେ, ସେଥିରେ ତ ଲାଇନ୍ ନଥିଲା ହାତ, ସେଥିରେ କ'ଣ ଲୋକ ଜାଣିଥିଲେ କି ଲାଇନ୍ ଲଗାଅ ବୋଲି, ଇଏ ତ ହାତ ମାଡ଼ିବେ ଖାଲି ଟିକେ ଏତିକି ଘୁଣି ଦିଆହଉଥିବ, ମା ପଠାଉଥିବ ନା ନା ତୁ ଯା ଠାକୁରଙ୍କ ପ୍ରସାଦ ନେଇକି, ଆରେ ଲୋକମାନେ ଏତେ ଆଜି ସେ ଶୁଣୁଥିଲେ ସେ ପ୍ରଭୁ ସେ କଥା କହୁଛନ୍ତି, ଆମେ ଆମେ ଗୋଟେ ମଣିଷକୁ ଗୋଟେ ଲୋକ ଉପାସନା କରୁଛୁ, ଆମେ ଦେବାଦେବୀଙ୍କୁ ଉପାସନା ପାଇଁ ମନା କରୁନୁ। ସେ କେବଳ ଗୋଟେ ବିଦେଶରେ ଗୋଟେ ଦୁର୍ଗା ଟେମ୍ପଲ, ସେଠି ଦୁର୍ଗା ଅଛନ୍ତି, ସେ ଟେମ୍ପଲ କୃଷ୍ଣ ଅଛନ୍ତି, ଦୁର୍ଗା ବି ଅଛନ୍ତି, ସେଗୁଡ଼ା ମାରୱାଡ଼ି କମ୍ୟୁନିଟିର ବୋଧେ ସେ ପ୍ରଭୁପାଦଙ୍କୁ ଦେବା ପାଇଁ କହୁଛନ୍ତି, ପ୍ରଭୁପାଦ ଯାଇଛନ୍ତି ବିଦେଶ। ଠିକ ଅଛି, ଆମର ପ୍ରିଚିଂ କରିବାର ଅଛି ନା, ଜାଗା ନାହିଁ, ସେ ଟେମ୍ପଲଟା ତୁମେ ରଖିଦିଅ, ସେମାନଙ୍କୁ ଆମେ କେବଳ ଡେମିଗଡ଼କୁ ୱର୍ସିପ୍ କରିବା। ପ୍ରଭୁପାଦ କହିଲେ ଆମେ ଡେମିଗଡ଼ ୱର୍ସିପ୍ରେ କାହିଁ ବିରୋଧ କରିବୁ, ଆମେ ବିରୋଧ କରୁନୁ, ଆମେ ପ୍ରସାଦ ଦେଇଦେବୁ, କୃଷ୍ଣଙ୍କ ପ୍ରସାଦ ତାଙ୍କୁ ଦେଇଦେବୁ। ଆମେ ଆମେ ଗୋଟେ ବ୍ୟକ୍ତିକୁ ରିସିଭ୍ କରୁଛୁ, ତୁମେ ଯାହା କତିରୁ ପଇସାଟା ଆଣୁଛ, ତାକୁ କ'ଣ ପୂଜା କରିକି ଆଣୁଛ ନା, ଭୂଆପଣ ଭଲ ଅଛନ୍ତି, ଇଏ ଅଛନ୍ତି, ତା ଅଛନ୍ତି, ବେକର ଫଳମାଳ ପକା, ତାକୁ ଚନ୍ଦନ ମଧ୍ୟ ଅବସାଦ ତାକୁ ଦେବ, ଆଉ ତାକୁ ତ ଦେଉଛ, ଆଉ ତାକୁ ପୂଜା କରୁଛ, ଆଉ ସେ ଦେଉଛି ତୁମକୁ ପଇସା, ଆଉ ଗୋଟେ ବ୍ୟକ୍ତିକୁ କିଛି ଗୋଟେ ରେସ୍ପେକ୍ଟ ଦେଲେ ତ ତୁମେ ସେ ତ ପଇସା ଦେଉଛି ନା, ଆଉ ଦେବଦେବୀ କ'ଣ ନା, ଦେବଦେବୀ ବୈଷ୍ଣୁ ନୁହନ୍ତି ନା କ'ଣ, ଆମେ ସ୍ୱତନ୍ତ୍ର ପୂଜା କରିବାନି, ଭଗବାନ ବି କରିବାନି, ସେଟା କରିପାରିବାନି, ତାକୁ ଅସୁବିଧା ହେଇଯିବ। କୁଳ ପରମ୍ପରାରେ ଯେଉଁମାନେ ଯେମିତି ରଘୁନାଥଙ୍କର ତାଙ୍କର ଦୁର୍ଗା ମଣ୍ଡପ ଅଛି, ଦୁର୍ଗା ପୂଜା ହେଉଛି, ଇଏ ଆମର ଭକ୍ତିମ ଠାକୁରଙ୍କ ଯେଉଁ ପୂର୍ବଜ ଆମର କୃଷ୍ଣ କୃଷ୍ଣାନନ୍ଦ ଯେଉଁ ଥିଲେ ତାଙ୍କର ଅଛି ନା ଦୁର୍ଗା ମଣ୍ଡପ, ଦୁର୍ଗା ପୂଜା ବିଶାଳ ବଡ଼ ଦୁର୍ଗା ପୂଜା ହୁଏ ଆମର ଛୁଟିରେ, ତାଙ୍କର ଅଛି ଦୁର୍ଗା ଘର, ତାଙ୍କ ବୈଷ୍ଣବ ଦୃଷ୍ଟିରେ ପୂଜା କରନ୍ତି, କୁଳ ପ୍ରଥାରେ ତାଙ୍କର ଦେବାଦେବୀ ଥିବେ, ତେଣୁ ସେ ତାଙ୍କର ସବୁ ଲୋକମାନେ ଚାଲିଲେ ପ୍ରସାଦ ହଉଛି ବୋଲି ଦିଆ ହେଉଛି ବୋଲି ଉତ୍ସବ ହଉଛି ଆସିଲେ ଛୁଡ଼ା ଦଧି, ଲୋକମାନେ ଜାଗା ମିଳୁନାହାନ୍ତି, ପଳେଇ ଗଲେଣି ସବୁ ଗଙ୍ଗା ଜଳ ଆଣିକି ସବୁ ବତରେଇକି ତା ଦେହରେ କାଦରେ ଦୁଇଟା ପାତ୍ର ସମସ୍ତଙ୍କୁ ଦିଆହଉଛି, ଗୋଟେ କରେ କ୍ଷୀର ଚୁଡ଼ା, ଗୋଟେ କରେ ଦଧି ଚୁଡ଼ା, ଆଉ ସବୁ ଜାଗା ହଉନି, ଗଙ୍ଗା ଭିତରେ ପଶିଗଲେଣି ଲୋକ, ଆଉ ନିତ୍ୟାନନ୍ଦ ପ୍ରଭୁ ସମସ୍ତଙ୍କୁ କହୁଛନ୍ତି, ଆଉ ହରି ସମସ୍ତେ ଫୁଲିନ ଭଲ ଭୋଜନ ଚିନ୍ତା ଗୁଡ଼ାକ ଆସୁଛି ସବୁ, ସ୍ୱାଭାବିକ ଜୀବନ ଯେଉଁଗୁଡ଼ାକ ନାହିଁ, ଫ୍ୟାନ ଏସି ଏଗୁଡ଼ାକର କ'ଣ ତୁମେ କ'ଣ ଭଗବାନ ଚିନ୍ତା ଆସିବ ନା କ'ଣ, ତ କେଉଁ ଏସି ଘରେ ବସି ଭଗବାନଙ୍କୁ ତୁମ ଚିନ୍ତା ଆସିବ, ସେ ଏସି କାନ୍ଥକୁ ଦେଖି ତୁମ କୃଷ୍ଣ ଚିନ୍ତା ଆସିବ, ଏଠି କୃଷ୍ଣ ଗଛରେ ବସିଥିଲେ ନା କ'ଣ, ତୁମେ କେବେ ସେଇଟା ତୁମ ଭାବନା ଆସିବନି, ସେଠିରୁ ତୁମେ କେଉଁଠି ମୁଁ କହିପାରିବିନି କି ତା ଅର୍ଥ ନୁହେଁ, ସେମିତି ଭୁଲ ନୁହେଁ, ତୁମେ କୃଷ୍ଣ ଚିନ୍ତା କରିବା ଗୋଟେ ବାହାର ନେଚରରେ କୃଷ୍ଣ, ତୁମେ ତୁମର ହୃଦୟରେ ଭଗବାନ ଅଛନ୍ତି ଚିନ୍ତା କରିପାରିବ, କିନ୍ତୁ କେଉଁଠି ପ୍ରକୃତି କାହାକୁ ଦେଖିକି ଗୋଟେ ବଡ଼ କୋଠାକୁ ଦେଖିକି ଭୁବନେଶ୍ୱର ତୁମେ କହିବନି କୃଷ୍ଣ ଚିନ୍ତା ହବ, ସେଟା ତ ପ୍ରକୃତିର କୋଠାଟାକୁ ଦେଖିଲା ମାନଙ୍କ ଡିଜାଇନଟା କେମିତି ହେଇଛି, ଗ୍ଲାସ୍ କ'ଣ ଲାଗିଛି, ଟାଟା କି କମ୍ପାନୀ କି ଡାଲିମା କମ୍ପାନୀ, ଏହାକୁ ମୁଣ୍ଡ ଖସିବ, ଆଉ ତୁମେ ଗୋଟେ ବୃକ୍ଷକୁ ଦେଖିଦେଲ, ବୃକ୍ଷକୁ ଦେଖିଲ ତୁମର ଅଲଗା ପ୍ରକୃତି ଚିନ୍ତା ଆସିବ ନା ଭଗବାନ ଚିନ୍ତା ଆସିବ, ପ୍ରଭୁପାଦ ସେଇଥିପାଇଁ କହିଥିଲେ ପ୍ରିଚିଙ୍କର ସିଟିରେ ରୁହ ସବୁ ସବୁ କଣ୍ଟ୍ରି ସାଇଡ଼ରେ, କଣ୍ଟ୍ରି ସାଇଡ଼ କୁହନ୍ତୁ, ପ୍ରକୃତି ପ୍ରକୃତି ଦର୍ଶନ କରିବାର ଅଛି ନା, ପୁଲିନ ଭୋଜନଙ୍କ ଚିନ୍ତା ଆସୁଛି ସମସ୍ତଙ୍କର, କାରଣ ହରି ହରିଧ୍ୱନି ଚାଲିଛି, ହରିବୋଲ କରୁଛନ୍ତି, ଲୋକମାନେ ଖାଉଛନ୍ତି, ଆଗରୁ ଲୋକମାନଙ୍କ ଗୋଟେ ଜୀବନ ଆନନ୍ଦ ଥିଲା ନା ଖାଇବା ପିଇବା ଭୋଜିରେ, ଏ ବର୍ତ୍ତମାନ ଏଗୁଡ଼ା ଆମିଷ ଗୁଡ଼ା ଖାଉଛନ୍ତି, ବିବାହ ବିବାହକୁ ଆସୁଛନ୍ତି, ତାଙ୍କୁ ବି ଦେଖିବ କିଛି ନାହିଁ, ସିଏ ହୃଦୟ ଭିତରେ ହେଲା ଆନନ୍ଦ ନାହିଁ, ସ୍ନେହ ମମତା ନାହିଁ, ଜୀବନକୁ ଆଉ ଗୋଟେ କ'ଣ ରହିଛି, ଭୌତିକ ଜଗତର ନାହିଁ, ଆଉ ଏତେ ଆନନ୍ଦ ଲାଗୁଛି ସମସ୍ତଙ୍କୁ ଜଣାପଡ଼ୁଛି, ମହାତ୍ମା ଭଗବାନ କୃଷ୍ଣ ଯମୁନା କୁଣ୍ଡ ଯେମିତି ସଖାମାନଙ୍କ ସାଙ୍ଗରେ ଖାଆନ୍ତି, ତେଣୁ ସମସ୍ତଙ୍କ ପାଖରେ ଦୁଇ ଦୁଇ କୁଣ୍ଡ ଲଗା ହେଇଯାଉଛି, ପାର୍ଷଦ ମାନେ ସବୁ ବସିଛନ୍ତି, ନିତ୍ୟାନନ୍ଦ ଧ୍ୟାନରେ ମହାପ୍ରଭୁ ବୁଲେ ଡାକିଲେ, କାହିଁକି ମୁଁ ଜାଣିପାରୁଛନ୍ତି ନା ରଘୁନାଥଙ୍କର ଅନ୍ତରରେ ବ୍ୟାକୁଳତା ରହିଛି, ସେ ଘର ଛାଡ଼ିବେ, ଘରଟା ଛାଡ଼ିବା ପାଇଁ ସେ କେତେ କେତେ ଘରେ କେଉଁଟା ଘର ଛାଡ଼ିଦେବାଟା ସହଜ, କିନ୍ତୁ ସେ ଯେଉଁ ଭାବନାରେ ଘର ଛାଡ଼ିଛନ୍ତି ସେ ମୁଡ଼ଟା କ'ଣ ରହୁଛି, କେଉଁ ଘର ତ୍ୟାଗ କଲାବେଳେ ଯେଉଁ ବୈରାଗ୍ୟଟା, ସଂସାର ମୋର ଆଉ କେହି ନାହାନ୍ତି, ମୁଁ ଆଉ କେବେ ସଂସାରକୁ ଫେରିବିନି, ସେ ଭାବଟା ରହିପାରୁନି ନା, ବୈରାଗ୍ୟଟା ରହିବାଟା ବଡ଼ ଜିଠଟା, ବୈରାଗ୍ୟଟା ପ୍ରବେଶ ଦ୍ୱାରାଟା ତୁମେ ପଶି ଯାଅ, ବୈରାଗ୍ୟଟା ତୁମର ଥିଲେ ଭିତରୁ ପଶିଗଲ, ତାପରେ ଆଉ ବୈରାଗ୍ୟ କିଛି ଦରକାର ନାହିଁ, କୋଟି ପାଅ, ଲକ୍ଷ ପାଅ, ଦଶ ହଜାର ପାଅ, କ'ଣ କୋଟି କୋଟି ଟଙ୍କା ଆସୁ କିଛି ନାହିଁ, ସେଇଟା ସବୁ କିଛି ତୁମକୁ ବଡ଼ ଗୁରୁତ୍ୱ ଲାଗିବନି, ନହେଲେ ତୁମେ ହଇରାଣ ହେଇଯିବ, ବୈରାଗ୍ୟ ଠିକ୍ ଭଗବାନ କୃପା ଦ୍ୱାରା ବୈରାଗ୍ୟ ନ ପାଇଲେ ତୁମେ ଭୋଗକୁ ପଶି ପଳେଇବ, ଜାଣିପାରିବନି ଧୀରେ ଧୀରେ କୁଆଡ଼େ ଯିବ, କେଉଁଠି ଧନ ସମ୍ପତ୍ତି, କାରଣ ବୈରାଗ୍ୟ ହେଇଗଲେ ସବୁ ମିଳିବ, ସମ୍ମାନ ଧନ ସବୁ ମିଳିବ, ତା ଦେହରେ ତୁମେ ଆସକ୍ତି ହେଇଯିବ, ମହାପ୍ରଭୁ ମହାପ୍ରଭୁ ପୁରୀ ଅଛନ୍ତି ତୁମ ଧ୍ୟାନରେ, ଓକେ ଧ୍ୟାନରେ ବସିଲେ ନିତ୍ୟାନନ୍ଦପୁର ମହାପ୍ରଭୁ ଆସିଲେ, କେହି ଜାଣିପାରୁନାହାନ୍ତି, କେହି କେହି ପାର୍ଶ୍ୱଦ ମାନେ ଦେଖୁଛନ୍ତି, ମହାପ୍ରଭୁ ନିତ୍ୟାନନ୍ଦପୁର ମହାପ୍ରଭୁ ନେଇକି ସମସ୍ତଙ୍କ କ'ଣ କହୁଛି, ଯେଉଁ ଦୁଇଟା ଭାଣ୍ଡ ଅଛି ମାଟି ଭାଣ୍ଡରେ ଦିଆହେଇଛି ଚୁଡ଼ା ଦଧି ଆଉ କ୍ଷୀର କ୍ଷୀର ଚୁଡ଼ା ଦହି ଚୁଡ଼ା ସମସ୍ତଙ୍କୁ ନେଇକି ମହାପ୍ରଭୁଙ୍କୁ ଭୋଜନ ଦେଉଛନ୍ତି। ହରିବୋଲି ହରିବୋଲ ଧ୍ୱନି ପଡ଼ି ସମସ୍ତେ ପୁନଃ ଭୋଜନ ସ୍ମରଣ ହେଲା, ସମସ୍ତେ ଭୋଜନ କରି ଗଲେ। କିନ୍ତୁ ଆଙ୍କର ମନ ଥାଏ କାର ରଘୁନାଥଙ୍କର, ରାତିରେ ରାଘବ ପଣ୍ଡିତଙ୍କ ଘରେ ଭୋଜନ ହବ। ତେଣୁ ରଘୁନାଥ ଚାହୁଁଥିଲେ ମିଶିବା ପାଇଁ, ମହାପ୍ରଭୁ ନିତ୍ୟାନନ୍ଦ ବୋଲି ନାହିଁ ତୁମେ ରାଘବ ପଣ୍ଡିତଙ୍କ ପାଖକୁ ଆସ। ରାତିରେ ରାଘବ ପଣ୍ଡିତ ଘରକୁ ଗଲେ, ରାଘବ ପଣ୍ଡିତ ଘରେ ଉତ୍ସବ ହେଲା, କୀର୍ତ୍ତନ ହେଲା। ଉତ୍ସବ କୀର୍ତ୍ତନ ପରେ ରାତିରେ କହିଲେ ରାଘବ ପଣ୍ଡିତଙ୍କୁ ଆଜ୍ଞା ଗୋଟେ ଭେଟିବି, ନିତ୍ୟାନନ୍ଦ ପ୍ରଭୁ ଗଲେ ତାଙ୍କୁ କିଛି ଭିକ୍ଷା ଦେଲେ। ସେଠି କହିଲେ ଯେ ଆପଣ କୃପା ନ କଲେ ମୁଁ କେବେ ଚୈତନ୍ୟ ମହାପ୍ରଭୁଙ୍କୁ ପାଇପାରିବି ନାହିଁ, ଗୃହତ୍ୟାଗ ଗୃହବନ୍ଧନ ପାଇପାରିବିନି। ମହାପ୍ରଭୁ କହିଲେ, ନିତ୍ୟାନନ୍ଦ ପ୍ରଭୁ କହିଲେ, ରଘୁନାଥ ତୁମର ଆଉ ଚିନ୍ତା କରିବା କି ଦରକାର, ତୁମେ ଯେ ଆଜି କରାଇଲ ଏଇ ପୁଲିନ ଭୋଜନ, କୃପା କରି ଗୌର ଯଥା କଲା ଆଗମନ। ମହାପ୍ରଭୁଙ୍କୁ ଡାକିଲି, ମହାପ୍ରଭୁ ଆସିଛନ୍ତି ତୁମ ପାଇଁ ଆସିଛନ୍ତି, ତୁମକୁ ଉଦ୍ଧାର କରିବା ପାଇଁ ଆସିଛନ୍ତି ମହାପ୍ରଭୁ। ମହାପ୍ରଭୁ ପୁରୀରେ ଥିଲେ ଆଉ ତୁମର ଚୂଡା ଯଦି ଭୋଜନ କରିଛନ୍ତି, ତୁମର ଚିନ୍ତା କରିବା ଦରକାର ନାହିଁ, ତୁମେ ଅତି ଶୀଘ୍ର ତୁମେ ପଳେଇଯିବ ଆଉ ରଘୁନାଥର ହାତ ସ୍ୱରୂପର ହାତ ତୁମେ କରିବ ସମର୍ପଣ, ତୁମେ ଅତି ପ୍ରିୟ ପାର୍ଷଦ ହବ। ଆଉ ସ୍ୱରୂପ ଦାମୋଦରଙ୍କ ସାଙ୍ଗରେ ସେଥିପାଇଁ ବହୁତ ରଘୁ ଅଛନ୍ତି ନା, ଏ ସ୍ୱରୂପରେ ରଘୁ, ରଘୁନାଥ ଭଟ୍ଟ, ରଘୁନାଥ ଉପାଧ୍ୟାୟ, ଇଏ ହେଲେ ସ୍ୱରୂପରେ ରଘୁ। ଇଏ ରଘୁନାଥ ଦାସ ହେଉଛନ୍ତି ସ୍ୱରୂପ, କାରଣ ମହାପ୍ରଭୁ ସ୍ୱରୂପ ଦାମୋଦରଙ୍କୁ ଦେଇଦେଇଥିଲେ। ନିତ୍ୟାନନ୍ଦ ପ୍ରଭୁ ଏବେଠୁ କହିଦେଲେ ତୁମେ ଯାଅ ସ୍ୱରୂପ ଦାମୋଦରଙ୍କ ହାତରେ ମହାପ୍ରଭୁ ତୁମକୁ ଅର୍ପଣ କରିଦେବେ। ନିତ୍ୟାନନ୍ଦ ପ୍ରଭୁ କହିଦେଲେ, ଏତିକି ଆଶୀର୍ବାଦ କଲେ ତାଙ୍କୁ। ଶେଷରେ ରାଘବ ପଣ୍ଡିତ କହିଲେ, ରଘୁନାଥ ମୋର ଉଚ୍ଚିଷ୍ଟ ଦିଅ, ଆଦେଶ କରିଦେଲେ। ରଘୁନାଥ ଉଚ୍ଚିଷ୍ଟ ପ୍ରାପ୍ତ ହେଲେ, ନିତ୍ୟାନନ୍ଦ ପ୍ରଭୁଙ୍କର କୃପାଟା ନହେଲେ କାହାର ଗୋଟେ ଆସିବନି। ଆର କବି ନିତାଇ ଚନ୍ଦର କରୁଣା ହୋଇ ସଂସାର ବାସନା ମୋର କବି ତୁଚ୍ଛ ହେବେ। ଜୀବନ ସାରା ତୁମେ ଖାଲି ବିଷୟକୁ କେମିତି, ମୋର ଇନ୍ଦ୍ରିୟ କେମିତି ସଂଯମ କରିବି, ମୋର ବିଷୟ ଚିନ୍ତା କେମିତି ଯିବ, ନାରୀର ପୁରୁଷ ଚିନ୍ତା, ପୁରୁଷର ନାରୀ ଚିନ୍ତା, କାହାର ଧନ ଚିନ୍ତା, କାହାର ଶରୀର ଚିନ୍ତା, ଖାଲି ଜୀବନ ସାରା ବିଷୟ। ଏଇ ଭଜନଟା କ'ଣ କରୁଛି, ଖାଲି ବିଷୟକୁ ତଡ଼ିଆ ନେଇକି ସ୍ୱାଦ କ'ଣ, ପ୍ରଭୁ ଏଇଟା ମୋର ନ ହଉ, ପ୍ରଭୁ ମୋର ଏଇଟା ନ ହଉ, ଆରେ ଏଇଟା ଭଜନର ଉଦ୍ଦେଶ୍ୟ ନୁହେଁ। ଆମର ନିଷ୍କାମ ସେବା ଗୁରୁ ଚରଣରେ ସମର୍ପିତ ହେଲେ ତାଙ୍କ କୃପାଟା ଆସିଗଲେ ଏ ଜୀବନର, ତୁମେ ଜୀବନ ସାରା ବୈରାଗୀକୁ, ଜୀବନ ସାରା ତୁମେ ବିଷୟ ବାସନାକୁ ତଡ଼ିପାରିବନି। ସେଥିପାଇଁ ସେ କହିଲେ, ଆର କବି ନିତାଇ ଚନ୍ଦ୍ର କରୁଣା ହେବେ। ଫେରିଲେ, ଫେରିଲା ପରେ ତ ଆଉ ଘରୁ ଗଲେନି ଆଉ। ବୈରାଗୀଟା କେମିତି ଦେଖ, ଘରେ ସୁନ୍ଦରୀ ସ୍ତ୍ରୀ ଅଛନ୍ତି, ଦୁର୍ଗା ମଣ୍ଡପରେ ଯାଇକି ଶୋଇ, ବୈରାଗୀଟା ସାଙ୍ଗେ ସାଙ୍ଗେ ସ୍ୱାଭାବିକ ବୈରାଗୀ ଆସିବା। ଭଗବାନଙ୍କର କୃପାରେ ଜ୍ଞାନ ବୈରାଗ୍ୟ ଭକ୍ତି ସବୁ ଆସିଯିବ ଆଉ। ଘରେ ସୁନ୍ଦର ସ୍ତ୍ରୀ, ଏଠୁ ଫେରିଲେ, ଫେରିଲା ପରେ ଯାଇକି ଦୁର୍ଗା ମଣ୍ଡପରେ ଶୋଇବା ଆଉ କ'ଣ। ଘରେ ପୁରା ପାଗଳ, ମାନେ କ୍ରନ୍ଦନର ରୋଳ ପଡ଼ିଗଲା। ରଘୁନାଥର କ'ଣ ହେଲା, ଘର ଭିତରକୁ ପଶିଲେନି, ନିତ୍ୟାନନ୍ଦ ପ୍ରଭୁ କୃପା କରି ଦେଇଛନ୍ତି ଆଉ। ସବୁବେଳେ ଉଠିବା ପାଇଁ ସବୁବେଳେ ଚେଷ୍ଟା ବାତୁଲ ହେଇଯାଇଛନ୍ତି ପୁରା, ପ୍ରଭୁଙ୍କର କୃପା। ଆଉ ସଂସାର ତାଙ୍କୁ ଭଲ ଲାଗୁନି, ଆମେ କ'ଣ ସଂସାର ଭଲ ଲାଗୁନି, ଆମେ କେଉଁଠି ରହିବା, ଆମର ଚିନ୍ତା ଏଇଟା ବି ବୈରାଗ୍ୟ ନୁହେଁ ନା। ବୈରାଗ୍ୟର ଅର୍ଥ କ'ଣ, ସମ୍ପୂର୍ଣ୍ଣ ଭଗବାନଙ୍କ ଉପରେ ନିର୍ଭର କରିବା। ଆଉ ବୈରାଗ୍ୟ ଗୋଟେ ବ୍ୟବସ୍ଥା କରେ କେଉଁଠି ରହିବି, ଏଇଠିକି ଯିବି ନା, ବୈରାଗ୍ୟ ପରେ ତାର ଜାଣିନି କିଛି। ବୈରାଗ୍ୟ ଅର୍ଥ ହଉଛି ଏଇଟା, ବୈରାଗ୍ୟର ଅର୍ଥ ତା ପାଖରେ କେହି ନାହାନ୍ତି, କୃଷ୍ଣ କେବଳ ଅଛି, ଯାହା କରିବ କୃଷ୍ଣଙ୍କ ପାଇଁ କରିବ। ପୂର୍ବ ବୈରାଗ୍ୟ ତ ଆମର ବର୍ତ୍ତମାନ ଫଲୋ କରିପାରିବା ନାହିଁ, ପୂର୍ବର ବୈରାଗ୍ୟ ମାନେ ସେମିତି ନଥିଲେ, ସେ ସବୁ ନିର୍ଦ୍ଦିଷ୍ଟ। ଏବେ ବି ବ୍ରଜର ବି ସବୁ ଥିଲା, ମୁଁ ଯେତେବେଳେ ବ୍ରଜ ଯାଉଥିଲି ସେତେବେଳେ ସବୁ ନିର୍ଦ୍ଦିଷ୍ଟ ଭିକ୍ଷାବୃତ୍ତି ଥିଲା, ସେ ପାଞ୍ଚଟା ଘରେ ମାଗିବେ, ଆଉ ମାଗିବେନି। ପାଞ୍ଚଟା ଘର ଭିତରେ ଯିଏ ଦେଲେ ଦେଲେ, ନହେଲେ ନାହିଁ, ଛଅଟା ଘରକୁ ଯିବେନି। ଯଦି କିଏ ରୁଟି ନଦେଲେ, ଯାହା ରୁଟି କାହାର ଚୁଲା ଲାଗୁନଥିଲା, ରୁଟି ଦେଉଥିଲେ, ସବ୍ଜି ଦେଉଥିଲେ, ସେତେବେଳେ ରୁଟି ସବ୍ଜି ସବୁ ସେମାନେ ଆମେ ସବୁ ପିଆଜ ରସୁଣ ଖାଉନଥିଲେ, ବ୍ରଜର କି ପିଆଜ ରସୁଣ ଖାଆନ୍ତିନି, ଆମେ ଯେତେବେଳେ ଯାଉଥିଲୁ କି ପିଆଜ ରସୁଣ ଖାଆନ୍ତି, ସବୁ ରୁଟି ସବ୍ଜି ଖାଆନ୍ତି, ଭୋଗ ଲଗାନ୍ତି, ଗିରିରାଜ କାହା ଘରେ ଗିରିରାଜ ଥିବ, ବ୍ରଜରେ ତ ସବୁ ଦୋଳା ପକେଇଲେ ବି ଭୋଗ ସମସ୍ତେ ତାଙ୍କ ଇଏ କରିକି ଦିଅନ୍ତି, ଆଚାର ଦେଇଦିଅନ୍ତି। ବର୍ତ୍ତମାନ ତ କିଛି ନା, ସେ ପିଆଜ ରସୁଣ ଖାଇଲେ 90% ଲୋକ ପିଆଜ ରସୁଣ ଖାଇଲେ, କେତେଟା ବ୍ରାହ୍ମଣ ଘରେ ସେ ଅଛନ୍ତି, ତାଙ୍କରି ଘରେ ଭିକ୍ଷା ମାଗିବାକୁ ଗଲେ ସିଏ ସବ୍ଜି ମନା କରିଦେଲେ, ବାବା ରୁଟି ନେଇଯାଅ, କାହିଁକି ପିଆଜ ରସୁଣ ଖାଉଛନ୍ତି, ବାବା କୋଉ ରୁଟି ଖାଇକି ରହିପାରିବ, ତୁ ଖାଲି ଶୁଖିଲା ରୁଟି ଖାଇକି ରହିବ ତୁମେ ନା, ସେ ଜଳବାୟୁ ଅଛି ନା, ସେ ଅଛି ନା, ତୁମ ଆମ କୋଉ ବୈରାଗ, ତୁମେ ସେ ବୈରାଗରେ ଖାଇ ଖାଇ ସେ ପେଟ ଗ୍ୟାସ ବାହାରିକି ବେକ ମୋଡ଼ିକି ପଡ଼ିଲ, ଆଚ୍ଛା ଯେଉଁ ଏଇଟା ଜାଣିଛନ୍ତି ବୋଲି ସେଇଟା ସବୁ ସିଷ୍ଟମ୍ କରିଦେଇଛନ୍ତି ଆଉ, ସେ ଜାଣିଛନ୍ତି ଏଇଟା ତାଙ୍କର ସ୍ୱାଭାବିକ ବୈରାଗ୍ୟ ନାହିଁ, ଏ ଟିକି ପାରିବେନି, ପ୍ରବଦ ବୈରାଗ୍ୟର ସଂଜ୍ଞାଟାକୁ ଏଇଟା ଦେଲେ, ତୁମେ ତୁମର ବୈରାଗ୍ୟ ହେଲା ଏତିକି, ତୁମେ କୃଷ୍ଣ ଭାଇ ସବୁ କିଛି କର, ତାଙ୍କ କୃପା ହେଇଗଲେ ତୁମେ ଯାଇକି ହବ। ଆମର ବୈରାଗ୍ୟର ଅର୍ଥ ହେଲା କୃଷ୍ଣ ଭାଇ ସବୁ କିଛି କରିବା, ନିଜର ପାଇଁ କିଛି ନାହିଁ। ଆର ରଘୁନାଥ ତାଙ୍କର ଆଉ ତ ସବୁବେଳେ ରହିଲେ ମା ତ ମା ବାପା ପାଗଳ ହେଇଗଲେ, ଗୋଟେ କାରଣ ଦୁଃଖଟା ହେଉଛି କ'ଣ, ଗୋଟେ ବହୁଟା ଜୀବନଟା ନଷ୍ଟ ହେଇଯାଉଛି ନା, ପୁଅ ତ ବାବା ଯେ ତାର ଆଗରୁ ବାବୁଳା ହଉଥିଲା ବାତଲ ହଉଥିଲା, ଘର ଛାଡ଼ିବି ଘର ଛାଡ଼ିବି, ଏବେ ପୁଅ ପଳେଇ ଗଲେ ବହୁ ଅବସ୍ଥା କ'ଣ। ନବଦୀପବାସୀଙ୍କୁ ମହାପ୍ରଭୁଙ୍କ ସନ୍ୟାସ ଚିନ୍ତା ବେଶୀ ହଉନଥିଲା, ବିଷ୍ଣୁ ପ୍ରିୟାଙ୍କର ଚିନ୍ତା ବେଶୀ ହଉଥିଲା, ଯୁବତୀ ନା କେମିତି ସମସ୍ତେ ବିଷ୍ଣୁ ପ୍ରିୟା କଥା ଚିନ୍ତା କରୁଥିଲେ, ବିଷ୍ଣୁ ପ୍ରିୟାଙ୍କର କ'ଣ ଅବସ୍ଥା ହବ, ସିଏ ଜଗତ ଜଗତର ପିତା ସେ ଭଗବାନ କୃଷ୍ଣ, ସେ ନିଜେ ତାଙ୍କର ସିଏ ତାଙ୍କର କ'ଣ ଅସୁବିଧା ହବ, ଜଗତବାସୀଙ୍କର ଯେତିକି ଲୌକିକ ଦୃଷ୍ଟି ସେମାନେ ବିଚାର କରୁଛନ୍ତି ଆଉ କ'ଣ। ମା ବାପାଙ୍କର ମା ବାପାଙ୍କର ହେଣେ ପତ୍ନୀ ତ ସେଣେ କାନ୍ଦୁଛନ୍ତି, ମା ବାପାଙ୍କ ଆଖିରେ ସବୁବେଳେ ଲୁହ, ରଘୁନାଥ ତ କଥାବାର୍ତ୍ତା କିଛି କରୁନାହାନ୍ତି, ନିତ୍ୟାନ୍ତପୁରଙ୍କ କୃପା ପାଇକି ଆସୁଛନ୍ତି, ଦୁର୍ଗା ମଣ୍ଡପ ରହୁଛନ୍ତି, କ'ଣ ଟିକେ ଭୋଜନ ଦେଲେ ଭୋଜନ କରି ସବୁବେଳେ ନିତ୍ୟାନ୍ତପୁରଙ୍କୁ ପ୍ରାର୍ଥନା କରିବି କେମିତି ଗୋଟେ ଯିବି ଆଉ। ଆଉ ରାତିରେ ଉଠିକି ପଳାନ୍ତି, ସବୁବେଳେ ଅଧାରାତିରେ ଉଠିବେ ପଳେଇ ଯିବେ, ଅଧାରାତିରେ ଉଠିକି ଯେତେବେଳେ ଯିବେ ତାଙ୍କୁ ଧରି ପକେଇବେ, କିଏ ସିପାହୀ ମାନେ ବାରବାର ଆଣି ରଖିବେ, ଜଗି ସବୁ ରହିଥାନ୍ତି। ଆଉ ମା ତାକୁ କହିଲେ ଦେଖ ଏତେ ତ ବନ୍ଧା ବସି କୁଆଡେ ଉଠିବା ଠିକ ପଳେଇବ, ଏଣେ ବହୁତ ଜୀବନ ନଷ୍ଟ, ବାନ୍ଧିକି ରଖିଦିଅ ଦୌଡ଼ରେ ବାନ୍ଧିଦିଅ। ବାପା ବୈଷ୍ଣବ ଥିଲେ ନା, ହିରଣ୍ୟ ମଜୁମଦାର ସେ ବୈଷ୍ଣବ ଥିଲେ ଜାଣିଛନ୍ତି ନା, ବାନ୍ଧିକି କ'ଣ ଗୋଟେ କାହାକୁ ରଖିବ, ବନ୍ଧନ ହୃଦୟରେ ବନ୍ଧନ ନା, ଆଉ ବନ୍ଧନ କ'ଣ ତୁମେ କାହା ଘର ହୃଦୟ ବନ୍ଧନ ଯାହାର ଅଛି ଘର ଛାଡ଼ିଦେଲେ କ'ଣ ହବ, ଆଉ ଘରେ ରହିଲେ ବି କ'ଣ ହବ, ଯାହାର ହୃଦୟରେ ବନ୍ଧନ ତାକୁ ସିଏ ସବୁବେଳେ ମୁକ୍ତ, ତା ଘର ଛାଡ଼ିଦେଲେ ତାର କିଛି ଅସୁବିଧା ନାହିଁ, ଘରେ ରହିଲେ ବି ତାର କିଛି ଅସୁବିଧା, ତା ହୃଦୟରେ ତ ବନ୍ଧନଟା ନାହିଁ ଆଉ, ହୃଦୟରେ ବନ୍ଧନ ହଉଛି ଆକର୍ଷଣଟା ଆଉ। ବକ୍ତା ବାପା ତତ୍ତ୍ୱ ଜାଣିଛନ୍ତି, ସେଥିପାଇଁ ସେ କହିଲେ ନା ଆଉ, ଇନ୍ଦ୍ର ସମ ଐଶ୍ୱର୍ଯ୍ୟ ସ୍ତ୍ରୀ ଅପସରା ସମ ଏସବୁ ବନ୍ଧିତ ନାରୀଲ ଯାର ମନ ଦଢ଼ିର ବନ୍ଧନେ ତାରେ ବାନ୍ଧିବି କେମନ୍ତେ, ଜନ୍ମଦାତା ପିତାମାତା ନହେ ପ୍ରାରବ୍ଧ ଖଣ୍ଡାଇତେ, ଚୈତନ୍ୟ ଚନ୍ଦ୍ରର କୃପା ହୋଇଅଛି ଯାହାରେ, ଚୈତନ୍ୟ ଚନ୍ଦ୍ରର ବାତୁଲ କିଏ ରଖିତେ ପାରେ, ତୁ ପାଗଳଟା ତୁ କ'ଣଟା ଜାଣିଛୁ, ତା ସ୍ତ୍ରୀ ବୁଝାଉଛନ୍ତି ରଘୁନାଥର ମା, ଆରେ ମୋର ଇନ୍ଦ୍ର ସବ ଐଶ୍ୱର୍ଯ୍ୟ ସଂସାର ଦୁଇଟା ଜିନିଷ ମଣିଷକୁ ବାନ୍ଧିକି ରଖିବ, ହୃଦୟ ଭିତରେ ଧନ ଧନ ସମ୍ପତ୍ତି ତମ ହୃଦୟକୁ ବାନ୍ଧିକି ରଖିବ, ମୋର ଇନ୍ଦ୍ର ଭଳିଆ ଐଶ୍ୱର୍ଯ୍ୟ ଅଛି, ଏଥିରେ ମୋର ଗୋଟେ ପୁଅ ତାକୁ ସବୁ ମୁଁ ଖୋଲା କରିଦେଇଛି, ସିଏ ତାର ବନ୍ଧନ ହେଇପାରିଲା, ଇନ୍ଦ୍ର ସମୟ ଯେଉଁ ଧନ ଗୋଟେ ବନ୍ଧନ, ତାପରେ ବଡ ବନ୍ଧନ ହେଲା ନାରୀ, ବାଛି ବାଛି ଗୋଟେ ଅପସରା ଭଳିଆ ଝିଅକୁ ଆଣିଛି, କେମିତି ମୋ ପୁଅ ବୁରାଇବ, ଏଇଟା ତ ଏଇଟା ଏଇ ଦୁଇଟା ଜିନିଷରେ ତା ହୃଦୟ ବନ୍ଧନ ହେଇପାରିଲାନି, ଆଉ ଦୌଡ଼ି ବାନ୍ଧିଲେ ତାକୁ ବାନ୍ଧିବି ହେଲା ହବନି। ଜନ୍ମ ତା ପିତା ଆମର ପ୍ରାରବ୍ଧ ଖଣ୍ଡାଏ, ଆମେ ସିନା ଜନ୍ମ ଦେଇଛେ ତା ମାଆକୁ ବୁଝୁଛୁ, ତାଙ୍କ ସ୍ତ୍ରୀକୁ ବୁଝୁଛନ୍ତି, ଆମେ ପ୍ରାରବ୍ଧ ଖଣ୍ଡେଇ ପାରିବା, ତାହେଲେ ଯାଇଥିବ ପାଉଛୁ, କାରଣ ଚୈତନ୍ୟ ଚନ୍ଦ୍ର କୃପା ହେଇଯାଛି ଯାହାରେ, ଚୈତନ୍ୟ ଚନ୍ଦ୍ର ବାତୁଲ କିଏ ରଖିଥିପାରେ, ମହାପୁରୁଷ ଯାହା କୃପା ସେ ପାଗଳ ଭଳିଆ ହେଇଛି ତାକୁ କିଏ ରଖିପାରିବେ, ତୁମେ ଚିନ୍ତା କରନି, ଯାହା ତ ଭାଗ୍ୟରେ ଥିବା ଆଉ। ରଘୁନାଥ ଜେନା ପ୍ରାର୍ଥନା କରୁଛନ୍ତି, ଏଇ ସମୟ ଭିତରେ ଯଦୁନନ୍ଦନ ଆଚାର୍ଯ୍ୟଙ୍କର ଠାକୁରଙ୍କର ପୂଜାରୀ ପଳେଇଛି, ପୂଜାରେ ତାର କୁଆ କୁଇ କିଛି ନାହିଁ, ରାତିରେ ତାର ପାରିକି କୁଆଡ଼େ ପଳେଇଛି, ଏ ସୃଷ୍ଟି ଆରମ୍ଭରୁ ପୂଜାରୀଙ୍କର ସବୁବେଳେ ସଳ, ଭଗବାନ ଠିଆ ହେଇଥିବ ପୂଜାରେ ତାର କେତେବେଳେ ପୂଜା କରିନି, କୁଆଡ଼େ ପଳେଇ ଗଲାଣି, କୁଆଡ଼େ ଉଠିଲାଣି, କାହାକୁ ଡାକିକି ଠାକୁରଙ୍କୁ ଖାଇବାକୁ ଦେ, ସବୁବେଳେ ଭଗବାନଙ୍କର ହଇରାଣ, ସେ ତାର ପଳେଇ ଯାଇଛନ୍ତି ଆଉ ଇଏ ତ ଆଙ୍କର ଜମିଦାର ଘର, ଆଙ୍କ ହାତରେ ବହୁତ ବ୍ରାହ୍ମଣ ଅଛନ୍ତି, ବ୍ରାହ୍ମଣ କହିଥିଲେ ସେ ବ୍ରାହ୍ମଣ କାହିଁକି ପୂଜା କରୁନି, ଖବର ଦେଲା ମାନେ ଜମିଦାର ସାଙ୍ଗେ ସାଙ୍ଗେ ପହଞ୍ଚିବେ, ତ ରାତିରେ ଆସୁଛନ୍ତି, ଅର୍ଦ୍ଧରାତିରେ ଆସିକି ପହଞ୍ଚନ୍ତି, କିଏ ଯଦୁନନ୍ଦ ଆଚାର୍ଯ୍ୟ, ରଘୁନାଥ ଶୁଣିଛନ୍ତି ବାହାରେ, ଦେଖିଲେ ଗୁରୁ ଆସୁଛନ୍ତି, ସିକ୍ୟୁରିଟି ମାନେ କହିଥିଲେ ସିପାହୀ ମାନେ, ଆଜ୍ଞା ଗୁରୁଦେବ ଆସୁଛନ୍ତି, କୁଳଗୁରୁ ଆସୁଛନ୍ତି, ଉଠିଲେ ଯାଇକି ଦେଖା କଲେ, ପ୍ରଣାମ କଲେ ଗୁରୁଙ୍କୁ, ଆଉ କହିଲେ ଗୁରୁଦେବ କ'ଣ ଆଉ ଆପଣ କାହିଁକି ଆସିଛନ୍ତି, ନା ଆଜ୍ଞା ନା ବାପା ପଳେଇଛି ସେ ପୂଜାରୀଟା, କହିଲେ ହଁ ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଯାଉଛି ସେ ପୂଜାରୀକି ବ୍ୟବସ୍ଥା କରିଦେବି, ରଘୁନାଥ ଛାଡ଼ିବା ପାଇଁ ଗଲେ, ଗୁରୁକୁ ଛାଡ଼ିବା ପାଇଁ ଗଲେ, ଛାଡ଼ିବା ପାଇଁ ଯାଇଛନ୍ତି, ସିପାହୀ ମାନେ ଛାଡ଼ି ଦେଇଛନ୍ତି, କାହିଁ ସିପାହୀ ମାନେ କାହିଁ ଛାଡ଼ିଦେଲେ, ନା ଗୁରୁ ଆସିଛନ୍ତି ଆଉ ଆଉ କ'ଣ ତା ପଛରେ ଯିବା, ଆଉ ଯେତେବେଳେ ଗୁରୁଙ୍କୁ ଅଧାରାତ୍ର ରାସ୍ତା ନେଇଛନ୍ତି ଛାଡ଼ିବା ପାଇଁ, ସେଠି ତାଙ୍କର ମଙ୍ଗଳ ପଡ଼ିଗଲା, ଏବେ ତ ସିପାହୀ କିଏ ନାହାନ୍ତି, ସିପାହୀ ମାନେ ତ ମୋତେ ଜଗି ନାହାନ୍ତି, ସେଠି ଗୁରୁଙ୍କୁ ଭଗବାନ ନିତ୍ୟାନନ୍ଦ, ଏଇଟା ଥିଲା ନିତ୍ୟାନନ୍ଦଙ୍କର କରୁଣା, ଗୁରୁ ଆସିକି ପହଞ୍ଚିଲା ଆଉ, ଦିନରେ ତ କେବେ ଯାଇପାରିବେନି, କିଛି କରିବେନି, ଆଉ ପ୍ରଣାମ କରିକି ବାହାରିଲେ, ଅର୍ଦ୍ଧରାତ୍ରିରେ ବାହାରିଲେ, ପଥର ଆସିଲେ, ଉପପଥର ଆଇଲେ, ପଥର ଗଲେ ଧରିଦେବେ। ସେ ସମୟରେ ଶିବାନନ୍ଦ ସେନ ଏଣେ ଯାତ୍ରା ଧରିକି ଆସୁଛନ୍ତି କେଉଁଠିକି, ପୁରୀକି, ଯାତ୍ରୀମାନେ ଧରିକି ଆସୁଛନ୍ତି ମହାପ୍ରଭୁ ପାଖକୁ। ସେ ଆଗକୁ ପଳେଇ ଆସିଲେଣି, ରଘୁନାଥ କେଉଁଠି ଭୋଜନ କରନ୍ତି, ତିନି ଦିନ କଣ୍ଟିନ୍ୟୁଅସ୍ ଚାଲିଛନ୍ତି। ତାପରେ ଗୋଟେ ଗୋପାଳର ଘରେ ଟିକେ କ୍ଷୀର ପିଇଛନ୍ତି, ବାର ଦିନ ଭିତରେ ଶ୍ରୀକ୍ଷେତ୍ରରେ ପହଞ୍ଚିଗଲେ, ବାର ଦିନ ଭିତରେ। ବାପାଣେ ପଠେଇଲେଣି, ଯାଅ ଯାଅ ଦେଖ, ଯାଅ ଦେଖ ଯାଅ। ଶିବାନନ୍ଦ ସେନଙ୍କୁ କୋଉ ପତ୍ର ଲେଖିକି ପଠେଇଲେ, ମୋ ପୁଅ କ'ଣ ତୁମ ସାଙ୍ଗରେ ଯାଇଛି ପୁରୀ ଦେଖିଲ? ଏମାନେ ଆସିଲେ, ଆସି ବାଟରେ ଦେଖିଲେ ଯେ ଶିବାନନ୍ଦ ସେନଙ୍କ ଗୋଷ୍ଠୀରେ ନାହାନ୍ତି ରଘୁନାଥ। ବାପାଙ୍କୁ ଯାଇକି କହିଦେଲେ, ନା ଆଜ୍ଞା ନାହାନ୍ତି। ତାଙ୍କର ବାବାଙ୍କୁ ଖବର ଦେଇଦେଲେ, ରଘୁନାଥ ତା ଭିତରେ ଆସିକି ପହଞ୍ଚିଗଲେ। ମହାପ୍ରଭୁ ଦେଖିଲେ, ମହାପ୍ରଭୁ ଦେଖି ଖୁସି ହେଇଗଲେ, କୃପା କୃଷ୍ଣ କୃପା କେତେ ବଳିଷ୍ଠ, ବିଷୟ 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 ବିଷ୍ଠା ଗର୍ତ୍ତ ହୋଇତେ ଉଦ୍ଧାରିଲେ ତୁମା, କୃଷ୍ଣ ତୁମକୁ ବିଷୟ ବିଷ୍ଠାର ଗର୍ତ୍ତ ଉଦ୍ଧାର, ବିଷୟ ବିଷ୍ଠା ଆଡ଼େ ଗୋଟେ ଗର୍ତ୍ତ, ଗୋଟେ ଗର୍ତ୍ତରେ ଗୋଟେ ଗାତରେ ବିଷ୍ଠା ରହିଲେ ଯେମିତି ବିଷୟଟା ସେଭଳିଆ, ସେଇଟା ଗୋଟେ କୂପ ଧନ ଆବେଶ ଏମିତି ଗୋଟେ ତା ଦୂର ଭାରି, ଏଇଟା ବହୁତ କଷ୍ଟ। କୃଷ୍ଣ ତୁମକୁ ଉଦ୍ଧାର କରିଦେଲେ, ଆରେ ତାଙ୍କ ବାପା ବୈଷ୍ଣବ, ମହାପ୍ରଭୁ କହିଲା ବୈଷ୍ଣବର ପ୍ରାୟ ଶୁଦ୍ଧ ବୈଷ୍ଣବ ନୁହେଁ, ତବୁ ବୈଷ୍ଣବର ପ୍ରାୟ, ତମ ବାପାଙ୍କର ଗୋଟେ ବିଷୟ ଆକର୍ଷଣ ଅଛି ମହାପ୍ରଭୁ ଦୃଷ୍ଟିରେ, ସେ ଶୁଦ୍ଧ ବୈଷ୍ଣବ ନୁହନ୍ତି, ବୈଷ୍ଣବ ପ୍ରାୟ, ଯେ ବୈଷ୍ଣବ କି ଧନ ପଦବୀ ଏଟା ସମ୍ମାନ ଏଗୁଡ଼ାକ ଆଶା ଅଛି, ବୈଷ୍ଣବ ପ୍ରାୟ ନା ବୈଷ୍ଣବ କିନ୍ତୁ ଶୁଦ୍ଧ ବୈଷ୍ଣବ କିନ୍ତୁ ସେ ବ୍ରହ୍ମଚାରୀ ହେଇଥାଉ, ଯିଏ ବି ହେଇଥାଉ, ସନ୍ନ୍ୟାସୀ ହେଇଥାଉ, ଗୁରୁ ବି ହେଇଥାଉ, ତାର ହୃଦୟରେ ଯଦି ଏଗୁଡ଼ାକ ପୂଜା ପ୍ରତିଷ୍ଠା ଧନ ଆଦି ଆଶା ରହୁଛି, ସେ ବୈଷ୍ଣବ ପ୍ରାୟ। ମହାପ୍ରଭୁଙ୍କ ସଂଜ୍ଞାଟା ମହାପ୍ରଭୁ ଖୁସି ହେଇଗଲେ, ସାଙ୍ଗେ ସାଙ୍ଗେ କହିଲେ ଗୋବିନ୍ଦ ତାଙ୍କୁ ଭୋଜନ ଦିଅ। ବାର ଦିନ ହେଇଗଲେ ଭୋଜନ କରିନାହାନ୍ତି, ପୁରା କ୍ଷୀଣକାଶ୍ୱରର ରାଜା ଘର ପୁଅ ମାତ୍ର ତିନି ଦିନ ଭୋଜନ କରିଛନ୍ତି, ତିନି ଦିନ ତ ଆଉ ତିନି ଦିନ ପାଞ୍ଚ ଦିନ, ତାପରେ ସିଧା ତିନି ଦିନ, ତିନି ଦିନ ପରେ ଛାଡ଼ିଦେଲେ, କହିଲେ ନାହିଁ ମୁଁ ନିତ୍ୟାନନ୍ଦ ପ୍ରଭୁଙ୍କ ପ୍ରଭାବ ଆଇଛନ୍ତି ଆଉ, ମୁଁ ମହାପ୍ରଭୁ ଏଠି ବସିକି ମହାପ୍ରଭୁଙ୍କର ପ୍ରସାଦରେ କ'ଣ ପାଇବି, ବଡ଼ଦାଣ୍ଡ ଯାଇ ଠିଆ ହେଇଛି, ରାଜା ଘର ଛୁଆ ଅଛି। ବଡ଼ଦାଣ୍ଡର ନିୟମ ଥିଲା ରାତିରେ ଦେଲା, ସେ ଦିନମାନେ ଭୋଜନ କରିବେ, ରାତିରେ ଯାଇ ଠିଆ ହେବେ, ବଡ଼ଦାଣ୍ଡରେ ସାଧୁମାନଙ୍କର ନିୟମ ଥିଲା, କାରଣ ଭୋଗ ବାହାରିଲା ବେଳକୁ ଆମର ସନ୍ଧ୍ୟା ନାହିଁ କି, ସେତେବେଳେ ତ ଆଉ ସବୁ ଡେରି ହେଇଥିବ, ମନ୍ଦିର ଭୋଗ ପାରିବ, ଆଉ ରାତିରେ ଭୋଗ ବାହାରିଲା ପରେ ପଣ୍ଡାମାନଙ୍କର ନିୟମ ଥିଲା, ପଣ୍ଡାମାନଙ୍କର ସେତେବେଳେ କେଉଁ ଯାତ୍ରୀ ଏଭଳିଆ ହଜାର ହଜାର ଯାତ୍ରୀ ଯାଇଥିଲେ, ଯେଉଁ ଟୁରିଷ୍ଟ କରିଛନ୍ତି ସବୁ ଭଗବାନ, ଇଏ ଫଟୋ ଉଠେଇ ନେଇଯିବେ, ବୁଲିକି ବୁଲିବା ପାଇଁ ଗୋଟେ ମଜା କରିବାକୁ ଯାଉଛୁ, ସେତେବେଳେ ଲୋକ ପାଦରେ ଯାଉଥିଲେ, ଭଗବାନଙ୍କୁ ଦେଖିବା ପାଇଁ ଯାଉଥିଲେ, ତାଙ୍କ ଭାବ ଅଲଗା ଥିଲା, ସେତେବେଳେ ଲୋକ କେଉଁଠି ଆସନ୍ତି, ଭଗବାନଙ୍କର ଯେଉଁ ଭୋଗ ଲାଗେ ସବୁ ପଣ୍ଡାମାନେ ଭାଗ କରି ନିଅନ୍ତି, ପଣ୍ଡାମାନେ ତ ନେଇକି ଯାଆନ୍ତି, ସେ ଦେଖନ୍ତି ଯେଉଁମାନେ ଭିକ୍ଷୁକମାନେ ଅଛନ୍ତି, ସନ୍ନ୍ୟାସୀମାନେ ତାଙ୍କୁ ଦିଅନ୍ତି, ତ ଦିନମାନେ ଯେତେବେଳେ ଭୋଗ ଲାଗନ୍ତି, ବାରଟା ଭୋଗ ଲାଗିଲେ ତାଙ୍କ ଯେଉଁ ପଣ୍ଡାଙ୍କର ପାଳିଥିବ, ସେ ବି କିଛି ଭିକ୍ଷା ଦିଅନ୍ତି, ରଘୁନାଥ ସେମିତି ଭୋଜନ କରୁଛନ୍ତି। ମହାପ୍ରଭୁ ଖବର ନେଲେ, ଗୋବିନ୍ଦ ରଘୁନାଥ କାହିଁ ଆଜିକାଲି ଆସୁନାହାନ୍ତି ପ୍ରସାଦ ନେବା ପାଇଁ, ନା ଆଜ୍ଞା ସେ ଆଉ ଆସୁନାହାନ୍ତି, ନା କ'ଣ କରୁଛ ନା ବଡ଼ଦାଣ୍ଡରେ ଭିକ୍ଷା ମାଗୁଛି। ମହାପ୍ରଭୁ ଖୁସି ହେଇଗଲେ, ଶୁଣି ରାଜା ଘର ଛୁଆ ଯେଉଁ ଭିକ୍ଷା ମାଗିଲେଣି, ତିନି ଦିନ ହେଇନି ଭିକ୍ଷା ମାଗିଲେଣି, ହଁ ଭଲ ଭଲ ହେଲ, ବୈରାଗୀର ଧର୍ମ ଆଚରିଲ, ବୈରାଗୀ କରିବ ସଦା ନାମ ସଂକୀର୍ତ୍ତନ, ମାଗିଆ ଖାଇବା କରେ ଉଦର ଭରଣ, ବୈରାଗୀର ଭଲ, ବୈରାଗୀ ଭୟା ଯିବା କରେ ପରପେକ୍ଷା, ପରପେକ୍ଷା କୃଷ୍ଣ ପ୍ରାପ୍ତି ନୁହେଁ ତାର, କୃଷ୍ଣ ତା ଯିଏ ସବୁବେଳେ ଉପରୁ ମିଳିବ ନା, ଏଇଟା ଏଇଟା ସେଠି ପରେ ପଦେ ଲାଗିବ, ଶାକ ଫଳମୂଳେ ଉଦର ଭରଣ, ବୈରାଗୀର କୃତ ସଦା ନାମ ସଂକୀର୍ତ୍ତନ, ବୈରାଗୀ ଗୋଟେ ନାମ ସଂକୀର୍ତ୍ତନ କରେ, ଯାହା ପାଇବା ତା ଗୋଟେ ଖାଇଦେବା ଆଉ, ଭଲ ହେଲା ଭଲ ହେଲା, ବୈରାଗୀର ଧର୍ମଟା ଆଚରଣ କଲେ, ପୁଣି କିଛି ଦିନ ଗଲେ କିଛି ଦିନ ଗଲେ ଭିକ୍ଷାବୃତ୍ତିକୁ ଛାଡ଼ିଦେଲେ, ବଡ଼ଦାଣ୍ଡରେ ଭିକ୍ଷା କଲେ। ମହାପ୍ରଭୁ ପଚାରିଲେ ରଘୁନାଥ ଗୋବିନ୍ଦ ରଘୁନାଥ କ'ଣ କରୁଛନ୍ତି, କେମିତି ଚଳୁଛନ୍ତି, କାରଣ ରଜାଘର ଛୁଆ ତାଙ୍କର କୃପା ଦୃଷ୍ଟିଟା ତାଙ୍କ ଉପରେ ଅଛି, ଆଜ୍ଞା ଆଉ ଏବେ ଛାଡ଼ିଦେଲେ ବଡ଼ଦାଣ୍ଡ। ମହାପ୍ରଭୁ ଭଲ 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 ହେଲା ଭଲ ହେଲା, ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି ବେଶ୍ୟାର ଆଚାର, ଭଲ ନୁହେଁ, ବଡ଼ଦାଣ୍ଡରେ ଠିଆ ହେଇକି ରହିବ, ଭଗବାନ ଉପରେ ନିର୍ଭର ଆସିବନି, ଯେଉଁ ପୂଜାରୀ ଆସିଥିବ, ଯେଉଁ ଲୋକ ଆସିଥିବ, ଇଏ ଦେବ କି, ଇଏ ଦେବ କି, ଇଏ ଆସୁଛି ପ୍ରସାଦ ଟିକେ ଦେବ କି, ସେ ଦେବନି, ସେ ପଳେଇଯିବ, ପୁଣି ଏଇ ଲୋକଟା ଦେବ କି, ଭଲ କରୁଛି ଛାଡ଼ି ଦେଇଛି ଭଲ କରିଛି, ନା କେମିତି ଚଳୁଛନ୍ତି ରଘୁନା, ନା ଆଜିକାଲି ସେ ଯାଉଛନ୍ତି ଯେଉଁ ଭଣ୍ଡାର କରୁଛନ୍ତି, ମହାପ୍ରଭୁ ହଁ ଭଲ, ସେଠି ଏଇଟା କହିଲେ ପରପେକ୍ଷା ନାହିଁ, ସବୁ ଗୋଟେ ପରପର ଅପେକ୍ଷା କରିବାଟା ଠିକ ନାହିଁ, ସମୟ ହିସାବରେ ଗଲେ ଟିକେ ଯାହା ମିଳିଲା ଭଣ୍ଡାର ନେଇ ଆସିଲେ, ମାଧୁଗୁରି ଯେଉଁଟା ଭଲ କରିଛି ରଘୁନା। ଝିଅରାଲାରେ ସେ ଯେ ଇତି ଇତି ଧାଏ ଶିଷ୍ଣୁ ଦୋର ପରାୟଣ କୃଷ୍ଣ ନାଇଁ ପାଏ, ମହାପୁରୁ ସିଧା କହିଦେଲେ ତାର ଜୁହାଲାଳାସା ହେଇଛି, ପରମାର୍ଥ ଯାଏ ତାର ହୟ ରସର ବସ। ମହାପୁରୁ ସେଠି କହିଲେ ପରମାର୍ଥ ଯାଏ, ପରମାର୍ଥ ପଳେଇବ, ତୁମେ ସବୁବେଳେ ଜୁହା ରସାସକ୍ତ ହେଇକି ରହିଲେ ପରମାର୍ଥ କିଛି ରହିବନି। ପରମାର୍ଥ ଯାଏ ତାର ହୟ ରସର ବସ, ସେ ରସର ବସ ହେଇଯିବ, ଭୋଜନ ରସ ନୁହେଁ ଭୋଜନ ରସ ବସ ହେଇଯିବ, ଖାଲି ଭଲ କେମିତି ଖାଇବେ, ଖାଲି ନା ମହାପ୍ରସାଦ ଗୋବିନ୍ଦ କରୁଥିବ କିନ୍ତୁ ଦେଖିବ ଖାଲି ରସର ବସ। ମହାପ୍ରଭୁ ସେଟା କହିଦେଲେ ସେଟା ଆଉ ଭଲ ହେଲା, ଭଲ ହେଲା, ସେ ଗୋଟେ ମାଗିକି ଖାଉଛନ୍ତି ଭଲ। କିନ୍ତୁ ଏଇ ଯେଉଁ ଜୁହାର ଲାଳସା ରଖିବ, ଜୁହାର ଲାଳସା ଇତି ଉତି ଧାଏ, ଖାଲି ଇଆଡ଼େ ଦେମି ସିଆଡ଼େ ଦେମି, ଏଠି ଭଲ ମିଳିବ ପ୍ରସାଦ ଦୌଡ଼ୁଥିବେ। ସେ ଶିଷ୍ଣୁ ଉଦର ପ୍ରାଣ କୃଷ୍ଣ କୃଷ୍ଣ ନାହିଁ ପାଏ, ମହାପ୍ରଭୁ ମନା କରିଦେଲା। ପୁଣି କିଛି ଦିନ ଗଲା ପରେ ଦେଖିଲା ପରେ ମହାପ୍ରଭୁ ପୁଣି ପଚାରିଲେ କି ରଘୁନାଥ ଆଜି କଣ କଣ କରୁଛନ୍ତି, ତା ଭିତରେ ଆସିକି ରଘୁନାଥ ପଚାରିଛନ୍ତି, କାରଣ ଜାଣିଛନ୍ତି ମହାପ୍ରଭୁଙ୍କର ଶେଷ ଅବସ୍ଥା, ମହାପ୍ରଭୁ ଚାଲିଯିବେ ରହିବେନି, ଲୀଳା ସମାପନ କରିବେ। ରଘୁନାଥ ପଚାରୁଛନ୍ତି, ରଘୁନାଥ ଡାଇରେକ୍ଟ ପଚାରନ୍ତି, ଭାରି ବିନମ୍ର ସ୍ୱରୂପ ସ୍ୱରୂପ ଦାନ୍ତରୁ ପଚାରୁଛନ୍ତି, ଆପଣଙ୍କ ହାତରେ ତ ପ୍ରଭୁ ଅର୍ପଣ କରିଛନ୍ତି, ମୋତେ ଟିକେ ପଚାର, ପଚାରିଲେ ମୁଁ କଣ କରିବି, କେମିତି ଭଜନ କରିବି, କାହିଁକି ମୋ ଘରେ ଛାଡ଼ିଲି, ମୋର କାମ କଣ, କଣ କରିବି ଟିକେ ପ୍ରଭୁ ମହାପ୍ରଭୁଙ୍କୁ ପଚାର। ମହାପ୍ରଭୁ ସେଇଠି କହିଲେ ଗ୍ରାମ୍ୟ ଗ୍ରାମ୍ୟ କଥା ନ କହିବ, ଭାଲ ନା ଖାଇବ ଆର ଭାଲ ନା ପରିବ, ଗ୍ରାମ୍ୟ କଥା ନ କହିବ, ଗ୍ରାମ୍ୟ କଥା ନ ଶୁଣିବ, ପ୍ରଜରାଧା କୃଷ୍ଣ ସୁଧା ମାନସେ କରିବେ। ମହାପ୍ରଭୁ ସେଇଠି ଉପଦେଶ ଦେବେ, ଗ୍ରାମ୍ୟ କଥା କହିବନି, ଗ୍ରାମ୍ୟ କଥା ଶୁଣିବନି, ଭଲ ଖାଇବନି, ଭଲ ପିନ୍ଧିବନି, ମହାପ୍ରଭୁ ସୁପାଦରେ। ଆଉ ରଘୁନାଥଙ୍କର ତ ବୈରାଗ୍ୟ ଥିଲା, ଗୋଟେ ପାଷଣା ରେଖା ହେଇକି ରହିଗଲା, ସଂସ୍କାରଟା ବଡ଼ ଜିନିଷ, ସଂସ୍କାର ତାଙ୍କର ସଙ୍ଗେ ସହିତ ପୁରା ସାକ୍ଷାତ ଭଗବତ ପାର୍ଷଦ ଭଳି ନିତ୍ୟାନନ୍ଦ କୃପା। ଆଉ ବୈରାଗ୍ୟଟା କ'ଣ ଜବରଦସ୍ତ ତାକୁ ସିଝା ଖାଇବାକୁ ଦିଅ ବୋଲି କହି ତାର ବୈରାଗ୍ୟ ଆସିବ ନା କ'ଣ, ତାର ତ ରସରବସ ଯିବା, ତାକୁ କହିଲେ କ'ଣଟା ହବ, ତାକୁ ତୁ ବୈରାଗ୍ୟ ଗୋଟେ ସୃଷ୍ଟି କରିବାକୁ, ତୁମକୁ ଡିସିପ୍ଲିନ୍ କର, ବୈରାଗ୍ୟଟା ତୁମ ହୃଦୟ ଭିତରେ ତୁମେ ନିଜେ ଆଣିବାକୁ ପଡ଼ିବ, ଆଉ ସେଇଟା ତ ଗୁରୁ ବୈଷ୍ଣବଙ୍କ ପାଇଁ ତୁମର ହବ। ଆଉ କେବଳ ଭୋଜନ ନୁହେଁ, ସବୁଥିରେ ବିଷୟରେ ଆଳସାକୁ ଛାଡ଼ିବାଟା ଗୋଟେ ବଡ଼ ଜିନିଷ, ତା ଦେହ ପ୍ରତିଷ୍ଠା ବି ଅଛି। ରଘୁନାଥ ଚାଲିଗଲେ, ତାପରେ ମହାପ୍ରଭୁ ଖୁସି ହେଲେ, ଆଉ ରଘୁନାଥ ପୁଣି ଭାଣ୍ଡରେ ବି ଛାଡ଼ିଦେଲେ, ଭାଣ୍ଡରେ ଛାଡ଼ିଦେଇକି ପେଜ ନଳାରେ ଯେଉଁ ଅର୍ଣ୍ଣ ଗୁଡ଼ା ବଳେ, ଅର୍ଣ୍ଣ ଆମର ବାସିତ କୁହାଯିବନି, ଯେଉଁ ଅର୍ଣ୍ଣ ଗୁଡ଼ିକ ଆଜିର ଅର୍ଣ୍ଣଟା ଯେଉଁ ରହିଯାଏ କାଲିକି, ସେ ତୋଳାଙ୍ଗି ଗାଭୀମାନେ ସବୁ ଖାଆନ୍ତି, ସେଥିପାଇଁ ସବୁ ପେଜ ନଳାରେ ଢାଳି ଦିଆଯାଏ ସେ ଅର୍ଣ୍ଣ। ରଘୁନାଥ ତାକୁ ଧୋଇକି ନେବେ, ରଜାଙ୍କର ଛୁଆ, କଣ କଳିଯୁଗରେ ଆମମାନଙ୍କ ଚରିତ କହିବାକୁ ଡର ଲାଗୁଛି, ଏଇଟା ଖାଲି ଷ୍ଟୋରୀ ହେଇକି ରହିଯିବ, ଷ୍ଟୋରୀ ହେଇକି ରହିଯିବ ଶେଷରେ। ସତରେ କଣ ଜଣେ ଏମିତି ଭୋଜନ କରିପାରନ୍ତି, ଏହାର ଉଦାହରଣ ମିଳିବା କଷ୍ଟ ହେଇଯିବ ଜଗତରେ, ଯୋଉ ଭୋଗର ଯୋଉ ଆଡମ୍ବର ଯୋଉ ରହିଛି, ତା ମାନେ ନୁହେଁ ଯେ ମହାପ୍ରଭୁଙ୍କ ସମୟରେ ଉତ୍ସବ ହଉଥିଲା, ଦେଖ ମହାପ୍ରଭୁ ପ୍ରସାଦ କେତେ ପ୍ରକାର ଉତ୍ସବ ହଉଥିଲା, ଗୋଟେ ସାଧାରଣ ଜୀବନରେ ଗୋଟେ ବ୍ୟବହାରିକ ଜୀବନରେ ଏତେ କ'ଣ ଭୋଗ, ସେ ସନ୍ନ୍ୟାସୀ ହଉ କି ଗୃହୀ ହଉ, ସେ କି ଭୋଜନ କରିବ, ଏତେ ପ୍ରକାର ଖାଇବା, ଏତେ ପ୍ରକାର ଆଡମ୍ବର ରହିବା, ଭୋଜନର କେବଳ ପରିପାଟି ନୁହେଁ, ବରେଗଡ଼ା ତ ଆସିବନି, ଭୋଜନ ଭିତରେ ପଶିବ କେମିତି, ବରେଗଡ଼ାର ଗୋଟେ ଦ୍ୱାର ଭୋଜନ ରାଜ୍ୟରେ, ବରେଗଡ଼ାରେ ଗୋଟେ ଦ୍ୱାର, ତୁମେ ଭଲ ଖାଇଲ ଭଲ, ସବୁବେଳେ ଗୋଟେ ଆରିଷ୍ଟୋକ୍ରାସି ଲାଇଫ ମେଣ୍ଟେନ୍ ତୁମେ କରୁଛ, ପାରିବନି ତୁମେ, ତୁମେ ତୁମେ ଭକ୍ତିରେ ଭକ୍ତି ଆଉ ଭିତରକୁ ବସିପାରିବନି, ତୁମେ ଯାହା କରିବ କିଛି ନଷ୍ଟ କିଛି ନାହିଁ, ତାର କିଛି କ୍ଷତି ହେବାର ନାହିଁ, ତୁମର ସ୍ୱୀକୃତି କିଛି ପ୍ରାପ୍ତ ହବ, ଆଉ ତୁମେ ଭାବନି ଭକ୍ତି ସ୍ୱାଦଟା କରିବ, ସେଟା ନୁହେଁ, ଫିଲୋସଫି ତ ମିଶୁନି ମୋଟା କହିଲେ କ'ଣ, ସିଦ୍ଧାନ୍ତ ଦେଖାହଉଛି, ଏଟା ଉତ୍ସବ ଥିଲା, ପ୍ରସାଦ ପାଉଥିଲେ, ମିଷ୍ଟାନ୍ନ ପାଉଥିଲେ, କେତେ ମହାପ୍ରଭୁଙ୍କର, ସେଟା ଉତ୍ସବ, ପ୍ରତିଦିନ ବ୍ୟବହାରିକ ଜୀବନରେ ଏତେ ରସାସକ୍ତ ଜୀବନ ହେଲେ କେମିତି ଜଣେ ଭୋଜନ କରିବ, ଏଟା କେବେ ସମ୍ଭବ ନୁହେଁ, ସବୁବେଳେ ଜୁହା ଲାଳସା ରହିବ। ମହାପ୍ରଭୁ ସେ ନା କିଏ ରଘୁନାଥ ସେ ଅର୍ଣ୍ଣକୁ ଆଣନ୍ତି, କେଉଁ ଅର୍ଣ୍ଣ ପେଜନଳାରେ ଯେଉଁ ଅର୍ଣ୍ଣକୁ ଆଣିକି ତାକୁ ଧୋଇଦେବେ, ଧୋଇଦେଇ ତାକୁ ଶୁଖେଇବେ, ଶୁଖେଇ ତା ତାକୁ ଲୁଣ ପଡ଼ିବେ, ମହାପ୍ରଭୁ ଦେଖୁ ଚାହୁଁ ଖୁସି ହଉଛନ୍ତି ନା କ'ଣ କେମିତି ଖାଉଛି ରଘୁନାଥ, ରାଜା ଘର ଛୁଆ ଆସି ତେଣୁ ମହାପ୍ରଭୁ ଯାଇକି ଦିନେ ଦେଖିଲା ବେଳକୁ ସେ ଅର୍ଣ୍ଣ ଖାଉଛନ୍ତି, ମହାପ୍ରଭୁ ଯାଇକି ଛଡ଼େଇଲେ, ଛଡ଼େଇ ଗୋଟେ ମୁଠା ଖାଇଲେ, ରଘୁନାଥ କାନ୍ଦିଲେ, କହିଲା ପ୍ରଭୁ ଏଇଟା ଏଇଟା ଆପଣଙ୍କ ଭୋଜନ, ଏଇଟା ମୋର ଭୋଜନ, ମହାପ୍ରଭୁ ବହୁତ ଖୁସି ହେଇଗଲେ। ତାପରେ ତାଙ୍କୁ ଖୁସି ହେଇକି ତାଙ୍କୁ ଦେଲେ ଶାଳଗ୍ରାମ, ନାଇଁ ସରି ଗୋବର୍ଦ୍ଧନ ଶିଳା ଆଉ ଗୁଞ୍ଜାମାଳା ସେବା କଥା କହିଲେ। ସାତ୍ତ୍ୱିକ ସେବନ କରିବ ସେ ଅଛନ୍ତି ସେ ଗୋବର୍ଦ୍ଧନ ଶିଳା ବର୍ତ୍ତମାନ ଆମର ଗୋହଳାନନ୍ଦ ମନ୍ଦିରରେ, ବୃନ୍ଦାବନର ଗୋହଳାନନ୍ଦ ମନ୍ଦିର ଯେଉଁ ଅଛନ୍ତି ରାଧାରମଣଙ୍କ ପଛ ଗଳି ଭିତରେ ଗୋହଳାନନ୍ଦ ମନ୍ଦିରରେ ସେ ଅଛନ୍ତି। ଏବେ ବି ମହାପ୍ରଭୁଙ୍କର ଅଙ୍ଗୁଠି ଚିହ୍ନ ସେଇଠି ଅଛି। ରଘୁନାଥ ଯେତେବେଳେ ଦେଲେ ଅଙ୍ଗୁଠି ଚିହ୍ନ ପ୍ରେମରେ ଗଦଗଦ ହେଇକି ଦେଇଛନ୍ତି ଶିଶୁ ଏଭଳି ସବୁ ତ୍ୟାଗ କରି ଆସି ବୈରାଗ୍ୟରେ ପୁରା ହୃଦୟରେ ତାଙ୍କର ସେ ଜିନିଷଟା ରହିଛି ଆଉ। ଆଉ ବୈରାଗ୍ୟଟା ଭକ୍ତି ଅନୁକୂଳ ବୈରାଗ୍ୟ, ସଂସାରକୁ ଆକର୍ଷଣ କରିବା ବୈରାଗ୍ୟ, ସଂସାରକୁ ଆକର୍ଷଣ କରିବା ବୈରାଗ୍ୟ ଅଲଗା। ମୁଁ ବୈରାଗ୍ୟ, ଲୋକ ମୋତେ ଜାଣନ୍ତୁ, ମୋତେ ସମ୍ମାନ ଦିଅନ୍ତୁ, ମୋର ଯଶ କୀର୍ତ୍ତି ନାହିଁ, ଭଜନ ଅନୁକୂଳ କିଏ ଦିନମାନ ବସିକି ଏଗୁଡ଼ା କାମ କରିବ, ଦେହ ବସି ଯାଉଥିଲେ ତାଙ୍କର। ଆଉ ସ୍ୱରଟା ଭଗବାନଙ୍କ କୃପା ପାଇଥିଲେ ନା, ସେଥିପାଇଁ ସ୍ୱରଟା ତାଙ୍କୁ କିଛି ପ୍ରତିକୂଳ ହେଉନଥିଲା, ତାଙ୍କୁ ତୁମେ ଆମେ ଅନୁକରଣ କରିପାରିବାନି। ସେଥିପାଇଁ ଆମର ଯେତିକି ନର୍ମାଲ ଚକୁନ୍ଦାଇ ନର୍ମାଲ ଲାଇଫ ଷ୍ଟାଇଲ, ସିମ୍ପଲ ଲାଇଫ ଷ୍ଟାଇଲ ରହିବା ଦରକାର, ସରଳ ଜୀବନଯାପନ। ଦୁଇ ଟାଇମ୍ ପ୍ରସାଦ ବାସ ହେଇଗଲା ହେଇଗଲା, ଆମେ ସେମିତି ବୈରାଗୀ ହେଇପାରିବାନି। କିନ୍ତୁ ରସାଶକ୍ତ କଲେ ଯିବାକୁ ହବନି, କେବେ ହେଇପାରିବନି ଭଜନ। ଗୁଞ୍ଜାମାଳା ଦେଲେ ସେତେ ରହୁଥିଲା ରହିଲେ, ସେ ଯାହା ସବୁ ମହାପ୍ରଭୁ ଲୀଳା କରିଛନ୍ତି ରଘୁନାଥ ସବୁ ଟିପ୍ପଣୀ କରି ରଖିଥିଲେ, ସେଇଟାକୁ ସ୍ୱର ଦମଦରକୁ ଦେଲେ ନା ଶେଷରେ ଆଉ। ତାପରେ ମହାପ୍ରଭୁ ଚାଲିଗଲେ, କହିଲେ ଆଉ ବଞ୍ଚିକି ମୋର କିଛି ଲାଭ ନାହିଁ। ତ ମହାପ୍ରଭୁ ଥିଲା ପର୍ଯ୍ୟନ୍ତ ସେ ଅରଣ୍ୟ ନଉଥିଲେ, ମହାପ୍ରଭୁ ଚାଲିଗଲା ପରେ ତାପରେ ମାଠା ନଉଥିଲେ, ଶୁଷ୍କ ସବୁ ଜିନିଷ ଗୁଡ଼ାକ ପାଉଥିଲେ। ଆଉ ରୂପ ରଘୁନାଥ ଚାଲିଗଲେ, ସରି ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ସବୁ ଚାଲିଗଲେ, ସେତେବେଳେ ସେ ମାଠା ନେଲେ ଖାଲି ଜଳ, ଯେ ମାଠ ଗୁଡ଼ା କ'ଣ କୁହାଯାଏ, ଛାଞ୍ଚ ଛାଞ୍ଚ ପିଇକି ରୁହନ୍ତି। ଦୀର୍ଘକାଳ ଶରୀର ସେଥିରେ ଦଶ ସହସ୍ର ବୈଷ୍ଣବର ନିତ୍ୟ ପ୍ରଣାମ, ଦଶ ହଜାର ବୈଷ୍ଣବ ମାନସରେ ପ୍ରଣାମ କରନ୍ତି। ଯଦ୍ୟପି ଶରୀର ତାର ବାତାସେ ହଲ ହୁଏ, ଏତେ ପତଳା ସହର ପବନ ଦେଲେ ତାଙ୍କ ଦେହ ହଲ ହଲ ହଉ, ସେଇଥିରେ ତାଙ୍କ ନିୟମ ଭାଙ୍ଗନ୍ତି। ଦଶ ହଜାର ବୈଷ୍ଣବ ପ୍ରଣାମ କରେ ମାନସରେ, ସେଇ ମୁଣ୍ଡ ପିଟି 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 ବୈଷ୍ଣବ ପ୍ରଣାମ କରନ୍ତି। ଅଦ୍ଭୁତ ସାଧାରଣ ସବୁ ମହାପ୍ରଭୁଙ୍କ ପାର୍ଶ୍ୱଦ ମାନେ ଦେଖି ଦେଇଯାଇଛନ୍ତି, କିଏ ତାକୁ ପରିଯୋଗ ଅନୁସରଣ କରିବ। ଏତେ ବ୍ୟବହାରିକ ଜୀବନ, ଆନୁଷ୍ଠାନିକ ଜିନିଷ ଏତେ ବଢି ହେଲାଣି, ଆଉ ଆମର ବି କେଉଁ ସଂସ୍କାର ଅଛି, ସେଥିପାଇଁ ଆଚାର୍ଯ୍ୟମାନେ ଜାଣିଛୁ ପୁରୀଛନ୍ତି କର୍ମାଧିକାରୀ ଯିବ କେଉଁ ଭୋଜନ କରିପାରିବେ, ତାକୁ ଦୁଇ ଚାରି ଦିନ କରିବେ, ତାପରେ କୁଆଡ଼େ ଯିବେ, ଭୋଗ ହେଇଯିବ, ଆଉ ରୋଗ ହବ, ତାକୁ କ'ଣ ହବ। ଆଚାର୍ଯ୍ୟମାନେ ଭଗବତ ଭଗବତ କୃପା ବାର୍ତ୍ତ ସମସ୍ତେ ଦେଇ ଦେଇଯାଇଛନ୍ତି। ରାଧାକୁଣ୍ଡ ରହୁଥିଲେ, ରାଧାକୁଣ୍ଡ ରହିଲା ବେଳେ ତ ଏ ରାଧାକୁଣ୍ଡର ସଂସ୍କାରଟା ସିଏ କରିଛନ୍ତି ନା ରଘୁନାଥ, ସବୁବେଳେ କାନ୍ଦୁଥିଲେ, ସୁନ୍ୟାୟିତ ମହାଗୋଷ୍ଠ ଗିରେନ୍ଦ୍ର ଅଜଗରାୟତେ ବ୍ୟାଘ୍ରତୁଣ୍ଡମ କୁଣ୍ଡମ, ରାଧାକୁଣ୍ଡ ମୋତେ ବାଘତୁଣ୍ଡ ଭଳିଆ ଲାଗୁଛି। ରୂପ ସନାତନ ନାହାନ୍ତି ନା, ତାଙ୍କୁ ଏତେ କଷ୍ଟ, ରାଧାକୁଣ୍ଡକୁ ସେ ସଂସ୍କାର କରିଛନ୍ତି, ରାଧାକୁଣ୍ଡ କ'ଣ ବାଘତୁଣ୍ଡ ଭଳିଆ ଲାଗେ, ଭକ୍ତ ବିରଟା ତାଙ୍କୁ ଏମିତି ଲାଗୁଛି। ଶୂନ୍ୟାୟିତ ମହାଗୋଷ୍ଠ ବ୍ରଜପୁରଟା ମୋତେ ଶୂନ୍ୟ ଲାଗୁଛି, ରୂପ ସନାତନ ଚାଲିଲା ପରେ ତାଙ୍କୁ ଏମିତି ଲାଗୁଥିଲା। ଗିରିନ୍ଦ୍ର ଅଜଗର ଆୟତ, ଏ ଗିରିରାଜ ମୋତେ ଅଜଗର ଭଳିଆ ଲାଗୁଛି, ସେ ଲେଖୁଥିଲେ। ଆଉ ଏହି ସର୍ପ ମୋ ଜୀବନଟା ଗୋଟେ ସର୍ପ ଯେମିତି ମୋ ଜୀବନକୁ ଗିଳି ଦେଇଛି, ଦେଖି ତା ଶୋକର ଲାଷ୍ଟ ଅର୍ଥଟା ସେ ଆଜି ମୋତେ ବହୁତ ପୀଡ଼ା ଲାଗୁଛି, ବହୁତ ଦୁଃଖରେ ସେ ରହୁଛନ୍ତି। କିନ୍ତୁ ତାଙ୍କର ଅଭିଳାଷ ରହିଛି, ମହାପ୍ରଭୁ ଆସିଥିଲେ ସେଠି ଶ୍ୟାମଳୀ, ସେ କ'ଣ ଶ୍ୟାମତ୍ର ଦୁଇଟା ଯୋଉ ଜମି ଶ୍ୟାମକୁଣ୍ଡ ରାଧାକୁଣ୍ଡ ଥିଲା, ଧାନ ଆଉ କଳା ଧାନ ନାହିଁ ବ୍ରଜରେ, ଆମର ଏଇ ଗଞ୍ଜାମ ଆଡ଼େ କଳା ଧାନ ସବୁ ନାହିଁ, କଳା କଳା ହୁଏ, ସେ ଧାନ ବୁଣା ହେଇଥିଲା ଆଉ ଶ୍ୟାମଳୀ ସେ ଦେଖି ମହାପ୍ରଭୁ ଜାଣିଦେଲେ ଆଉ, ସେତକ ଧାନ କିଆରି ମହାପ୍ରଭୁ ସେ ଧାନ କିଆରିରେ ଯାଇକି ସ୍ନାନ କଲେ, ତାଙ୍କର ପ୍ରେମ ଉଦ୍ରେକ ହେଲା ଜାଣି, ସେ ନିଜେ ରାଧା ଆଉ ରାଧା ଜାଣିଛନ୍ତି ରାଧାକୁଣ୍ଡ କେଉଁଟା ନା, ଆଉ କିଏ ଜାଣିବ, ସେ ସବୁ ଏକ ହେଇଯାଇଥିଲା, କ'ଣ ଥିଲା ନା କ'ଣ କିଛି। ତାପରେ ରଘୁନାଥ ସେଠି ରହୁଥିଲେ, ସେଟା ଯାଇଛନ୍ତି ବଦ୍ରୀନାଥ, ବଦ୍ରୀନାଥରୁ ସେ ସେଠି ଯାଇଛନ୍ତି ବଦ୍ରୀନାଥରେ ଟଙ୍କା ଦେବା ନାହିଁ, ତାଙ୍କର ଇଚ୍ଛା ଏଇ ରାଧାକୁଣ୍ଡଟାକୁ ସଂସ୍କାର କରାହବ, ଘାଟ ଫାଟ ବନ୍ଧା ହବ, ରଘୁନାଥ ବାଣିଛନ୍ତି ନା ତାକୁ ସବୁ। ସେଠି ବଦ୍ରୀନାଥ ସ୍ୱପ୍ନ ଦେଲେ, ସେଠ ନେଇଯା 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 ସେ ଧନଟା ଦେଇ ଆସିବୁ ସେ ରଘୁନାଥଙ୍କୁ, ସେ ଅଛନ୍ତି ସେଠି। ଆସି ଆସି କହିଲା, ଆଜ୍ଞା ମୋତେ ବଦ୍ରୀନାଥ ସ୍ୱପ୍ନ ଦେଇଛନ୍ତି ଆଉ, ରଘୁନାଥଙ୍କର ମନରେ ଆସିଲା ହଁ ହଁ ଏ ସଂସ୍କାର କରିବାକୁ ପଡ଼ିବ, ସେଥିରେ ସଂସ୍କାର ସବୁ ଆରମ୍ଭ କଲେ ଆଉ ସଂସ୍କାର ଆରମ୍ଭ କଲେ ଯେଉଁ ମଣ୍ଡପ ଥାନ୍ତି ସେ କରେ, ସେ ଶ୍ୟାମକୁଣ୍ଡ କରଟା ରାଧାକୁଣ୍ଡ ଶ୍ୟାମକୁଣ୍ଡ ସଙ୍ଗମ ଶ୍ୟାମକୁଣ୍ଡ ତ ଶ୍ୟାମକୁଣ୍ଡ ପକଡ଼ା ବଙ୍କା ଆଉ ରାଧାକୁଣ୍ଡ ଯେଭଳି ଯେଉଁ ରୋଷେଇ ଶ୍ୟାମକୁଣ୍ଡ ସେମିତି ରୁହେ ତେଢ଼ା ହେଇଛନ୍ତି ବଞ୍ଚୁମଣ୍ଡପ ଆସିକି ବୃକ୍ଷ ରୂପ ରହୁଛନ୍ତି ଆଉ ଦୁଇ ତଳ ବୃକ୍ଷ କାଟିବା ପାଇଁ, କାରଣ କାଟିଲେ ଏଇଟା ସମାନ ହବ ଯେଉଁ ପଥର ବନ୍ଧଗଡ ହବ, ମନା କଲେ ନାଇଁ ନାଇଁ ଆମ କାଟନି ବୃକ୍ଷ କାଟନି ଆମେ ପଞ୍ଚୁମଣ୍ଡପ ରୂପରେ ରହୁଛୁ, ଛାଡ଼ିଦେଇଛନ୍ତି ସେଠି ଛାଡ଼ିଦେଲେ, ସେଠି ତ ରହୁଥିଲେ ଭଜନ କରୁଥିଲେ ଆଉ ବୈଷ୍ଣମାନଙ୍କୁ ପ୍ରଣାମ ସବୁବେଳେ ଭଜନ ମାଠା ଟିକେ ମାଠା ଟିକେ ପାଇବେ, ମାନସ ସେବା କରନ୍ତି ମହାପ୍ରଭୁ କହୁଥିଲେ ମାନସ ସେବା କରିବେ, ସେ ତ ମାନସରେ କିଛି ଖାଆନ୍ତିନି, ମାନସରେ ତ ସେ କରନ୍ତି ଆଉ କ'ଣ ମାଠ ଖାଆନ୍ତି ଆଉ ମାନସରେ ଆଉ କିଛି ଭୋଜନ, ମାନସରେ ବି ତାଙ୍କର ଭୋଜନ ନାହିଁ ଅଲଗା ଭୋଜନ ଅର୍ଣ୍ଣାଦି ଭୋଜନ, ଗୋଟେ ଦିନ ତାଙ୍କର ସେଟା ମାନସରେ ଭୋଜନ କରିଦେଇଛନ୍ତି ଆଉ ରାଧାରାଣୀଙ୍କୁ ଅର୍ପଣ କରିକି ଦହି ଅର୍ଣ୍ଣ, ମହାପ୍ରଭୁ ଗଲା ପରେ ଅର୍ଣ୍ଣ କେବେ ଖାଇନାହାନ୍ତି, ଦହି ଅର୍ଣ୍ଣକୁ ସେ ଭୋଜନ କରିଦେଇଛନ୍ତି ମାନସରେ, ମାନସରେ ଗଲାବେଳକୁ ଭୋର ହେଲାଣି ଦିନ ହେଲାଣି ସୂର୍ଯ୍ୟ ଉଦୟ ହେଲାଣି, ଦେଖିଲା ବେଳକୁ କବାଟ ଖୋଲା ହେଲା, ବାଡ଼ିଲେ କବାଟ କବାଟ କ'ଣ ନା ରଘୁନାଥ ଅସୁସ୍ଥ, ଆରେ ରଘୁନାଥଙ୍କର ଚିନ୍ମୟ ସ୍ୱର ତାଙ୍କ ସ୍ୱର କ'ଣ ଅସୁସ୍ଥ, ଅସୁସ୍ଥ ହେଉଛି ରୋଗ ଖାଇବାର ଅସୁସ୍ଥ, ଯାହାର ଭୋଜନ ନାହିଁ ଚିନ୍ମୟ ସ୍ୱର ତାଙ୍କର କ'ଣ ଗୋଟେ ଅସୁସ୍ଥ ହବ ନା, ମୋ ଦେହ ତ ଖରାପ ହେଇଯାଇଛି ମୋ ପେଟ ଗରିଷ୍ଠ ହେଇଯାଇଛି, ଆରେ ଗରିଷ୍ଠ ତୁମେ ତ କିଛି ଖାଅ ନା ଗରିଷ୍ଠ କ'ଣ ସନ୍ଦେହ ଜାଣନ୍ତି ମାଠା ଖାଆନ୍ତି, ସେଟା ଡକା ହେଲା ବୈଦେଶୀ ବୈଷ୍ଣବ ବଲ୍ଲଭାଚାର୍ଯ୍ୟଙ୍କର କ'ଣ ପୁଅ ସେ ଆସିଲେ, ସେ ଆସିକି ଦେଖିଲେ ଆଉ ସେ ଆସିକି ଦେଖି ନାଡ଼ି ଦେଖି କହିଦେଲେ ଗରିଷ୍ଠଙ୍କର କ'ଣ ଭୋଜନ କରିଛନ୍ତି, ସମସ୍ତେ ହସିଲେ ଘରେ ତମେ ପାଗଳ ନା କ'ଣ ସିଏ ଗରିଷ୍ଠ ଭୋଜନ କରି ସିଏ ତ କିଛି ଖାଆନ୍ତିନି ମାଠା ଟିକେ ପାଆନ୍ତି, ସିଏ କ'ଣ ନା ଗରିଷ୍ଠ ଅର୍ଣ୍ଣ କ'ଣ ସିଏ ଖାଇଛନ୍ତି ଆଉ ପଚାରିଲେ ରଘୁନାଥ ରଘୁନାଥ କ'ଣ ସତରେ ତୁମେ କ'ଣ କିଛି ଭୋଜନ କରିଛ, ସେଠି ସେ କହିଲେ ହଁ ମୁଁ ମାନସରେ ଟିକେ ଦହି ଅର୍ଣ୍ଣ ଅର୍ଣ୍ଣାଦି ଅର୍ପଣ କରି ମାନସରେ ଖାଇଦେଇଛି, ଆରେ ମାନସରେ ଭୋଜନ କରିଦେଲେ ସ୍ୱରକୁ ଚାଲି ହେଲେ, ଏଇ ଯେଉଁ ଆମେ କହୁଛୁ ସ୍ୱରଟାକୁ କିଏ ରକ୍ଷା କରିବ, ସେଠି ଶୁଦ୍ଧ ଭକ୍ତର ସ୍ୱର ହେଉଛି ସେୟା, ତାଙ୍କ ମନ ଏତେ ଶୁଦ୍ଧ ସେ ମନରେ ଯାହା କରିଦିଅନ୍ତି ସେଟା ସ୍ୱରକୁ ଚାଲି ଆସେ, ସ୍ୱରରେ ଯେ ଖାଲି ଗୋଟେ ପୁଳେ ଗୁଡ଼ା ଖାଇକି ତୁମେ ଖାଲି ତୁମ ଦେହର ବଳା ଆସିବ ସେଗୁଡ଼ା ସବୁ ଭୁଲିଛି, ସେଇଟା ପ୍ରଥମେ ସେଟା ହବ ଆଉ ମନର ତ ଐକ୍ୟତା ଆମର ସେମିତି, ଆମେ ତ ସେମିତି ଶରଣାଗତ ନୁହନ୍ତି ନା, ଆଉ ରଘୁନାଥ ସେଟା କହିଲେ ତାଙ୍କ ତ ବହୁ ଲୀଳାର ସ୍ୱର ରହିଛି, ତେଣୁ ବିଶେଷ କରି ଆଜି ତିଥି ରଘୁନାଥଙ୍କର ନିତ୍ୟାନ୍ତ ପ୍ରଭୁଙ୍କର ମହିମା, ନିତ୍ୟାନ୍ତ ପ୍ରଭୁ କେତେ ଦୟାଳୁ, ଯାହା ସତଚେଷ୍ଟା କରି ରଘୁନାଥ ପାରୁନଥିଲେ ଏବଂ ମହାପ୍ରଭୁ ସୂତ୍ର ବି ଦେଇଥିଲେ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ମହାପ୍ରଭୁ ଡାକିକି ରଘୁନାଥଙ୍କୁ କୃପା କରାଇଲେ, ଭକ୍ତମାନଙ୍କୁ ବି କହିଲେ ସମସ୍ତେ କୃପା କର ରଘୁନାଥଙ୍କର ରଘୁନାଥ କେମିତି ଚୈତନ୍ୟ ମହାପ୍ରଭୁଙ୍କ ଚରଣ ପାଆନ୍ତି, ତାକୁ ଦଣ୍ଡ ମହୋତ୍ସବ କୁହାଯାଏ, ବୈଷ୍ଣବମାନଙ୍କୁ ଭୋଜନ ଦେଇ ବୈଷ୍ଣବ କୃପାପ୍ରାପ୍ତ ହେଇକି ବିଷୟର ଲାଳସର ବିଷୟର ଆବେଶରୁ ମୁକ୍ତ ହେବା, ଆଜି ଅତି ପବିତ୍ର ତିଥି, ତେଣୁ ରୂପ ରଘୁନାଥଙ୍କର ଯେମିତି ଭକ୍ତି ସିଦ୍ଧାଂଶ ରୂପାଜୀ ମହାରାଜ କୁହନ୍ତି ରୂପ ରଘୁନାଥଙ୍କର ଚରଣ ଧୂଳି ତୁମର ଆସିଥାଏ, ଯେତେ ଶାସ୍ତ୍ର ପୁର ଯାହା କର ଯେଉଁ ଆଚାର୍ଯ୍ୟ ଅନୁଗତ ଆଚାର୍ଯ୍ୟଙ୍କର ଯେଉଁ ସ୍ମରଣ ଏଇଟା ଜୀବକୁ ସୁଖ ଦିଏ ଆଉ ସୁରକ୍ଷା ଆସେ, ତାଙ୍କ ଦ୍ୱାରା ଭଗବାନ ଜଗତକୁ ଆସିଛନ୍ତି, ସେ ହିଁ ଜଗତରେ ଭଗବାନଙ୍କର ବାଣୀ ପ୍ରଚାର କରିଛନ୍ତି, ଯାହା ସବୁ ଆଜି ଭକ୍ତିର ରସ ଯାହା ଜଗତରେ ଅଛି ତାଙ୍କ ଦ୍ୱାରା ସବୁବେଳେ କୃତଜ୍ଞତାପୂର୍ଣ୍ଣ ହୃଦୟରେ ତାଙ୍କୁ ସବୁବେଳେ ଆମେ ପ୍ରାର୍ଥନା କରିବାକୁ ପଡ଼ିବ। ଜୟ ରଘୁନାଥ ଦାସ ଗୋସ୍ୱାମୀ ପ୍ରଭୁ କି ଜୟ, ନିତ୍ୟାନନ୍ଦ ପ୍ରଭୁ କି ଜୟ, ଗୌର ସୁନ୍ଦର ଭଗବାନ କି ଜୟ, କୃଷ୍ଣ ବଳରାମ କି ଜୟ, ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ, ରାଧା ଗୋପାଳଜୀ ରାଧା ଗୋପୀନାଥଜୀ କି ଜୟ, ସଙ୍ଗୀତ ଭକ୍ତବୃନ୍ଦ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ।